भगवते वासुदेवाय। श्रीमद्भागवतम दशम स्कंद पच्चीसतम अध्याय आम श्रवण करुथिले कि भली इंद्र संवर्तक मेघ को आदेश देइछन्ति ब्रज को विनाश करिया पई। ब्रजस्थ नंद गोप क्यों साउंड लगे साउंड एडजस्ट कर एवं भगवान कृष्ण सहित गोमाता दुख दवापाई जो इंद्र निजर पदवी पाई देवता जिते देवता मैंने अच्छा स्वर्गलोक जिते अधिवासी मैंने अच्छा से गोटे भय रहे सब पदवी पदवी च्युत हवार भय ए जगत रेमती अवस्था स्वर्गपुर स्टैंडर्ड टे अलग बचार शारीरिक शरीर पर सुविधा बहुत स्वर्गपुर किसी कर्म करने को पड़बनि भोगर प्राबल्य सुंदर अप्सरा अप्सरा मैंने अच्छा सुंदरी मैंने अच्छा भोग वस्तु प्रचुर शरीर भी से भाई सुंदर कौन सी मलवाही शरीर नुहे किंतु स्वर्गपुर सब गोटे भय रही था जमती मर्त्यवासी गोटे भय मर्त्यवासी भय हूँ मृत्यु आम सब बड़ भय है मृत्यु मोर मरण हो से लोक सब विषय डिस्कसन करती मृत्यु विषय के डिस्कसन करती लोक टा पैसा कथा धन केमी पाइबी सम्मान केमी पाइबी भलर खाइबी भलर रही भलर बहि सब कथा डिस्कसन करी कि मृत्यु कथा भल लगे मर्त्यपुरवासी मृत्यु को भल पाते शुणापी चाहती जो मर्त्यवासी मृत्यु को भय स्वर्ग लोकर पतन रय क्षणे पुण्य मर्त्य लोकम विशंति मर्त्य लोकम विशंति प्रवेशियंति क्षणे लोके जिते सहे क्षीण पुण्य पुण्य क्षय सरीज सांग सांग काल ठेलिक बाहर करदेव जाओ स्वर्ग लोक सरीगला तुम देवता पोस्ट सरीगला जाओ जिते देवता अच्छा इंद्र चंद्र वरुण जिते जन अच्छा पदवी ये सब पदवी पदवी जन जन पुण्यवान जीव से बसती जमी आम डीजी आईजी प्राइम मिनिस्टर से जन बसुच्च प्राइम मिनिस्टर से गोटे फिक्स पोस्ट नुहे पांच वर्ष पर आज जन बस देवता मान जिते पदवी रही से पदवीटा चिरंतर पाई नुहे प्रति मनोतर समस्त चेंज भी हो सप्तर्षि मान भी चेंज हो मैनेजमेंट सिस्टम एमती स्वर्गलोक प्रचुर भय स्वर्गलोक सब बड़ भय है जे मोर पदवी पड़े मत पुणी मर्त्य लोक जीवाक पड़ो मर्त्य लोक किए आसपा चाहते आम जो रही ना ये जगत जमी घुषुरी की घुषुरी कौटा भल लगे कचड़ा जगह तक से भल लगे से आम दृष्टि गोटे घृण्य जगह अपरिष्कार मल गुड़ा जो पड़ो जो उच्चिष्ट पड़ो से घुषुरी जाए भल लगुच शरीर हिसाब से जीव जांग जांग जोनि अनुव्रज्यति ही जो जो जोनि से पशिव से जोन टाक भल लगे आत्मा को मायार एत बड़ शक्ति रही गोटे दुखी जीव को किसी गोटे झलक देखिए सुखी करदे गोटे जीवटा हूँ कौन संपूर्ण स्वर टा गोटे दुखमय गोटे झलक मायार गोटे झलक देखिए से जोनि रही सुख जमी घुषुरी सी से जोन टाक भल पाँच मनुष्य से जोन टाक भल पाँच सब जोनि दुख भरी रही हूँ मायार कौन गोटे गोटे जीवन इतिहास जन देख जीवन कौन अच्छी जीवन किसी रही तार फल हूँ केवल दुख तुम्हें जहाँ जे दिन गोटे ट्राए कर पाठ पढ़ाटा भी गोटे दुख पाठ पढ़ा बहुत दुख पुणी चाकरी मिलवा चाकरी पाईल पुणी अफिश काम करवा केवल गोटे माया गोटे झलक देखो ये सुख अच्छे ये सुख अच्छे ये सुख अच्छे मरीचिक जमी गोटे धाए गोटे लोक से भाई आम संसार धाऊे कौन थे क्यों थे सुख ना सूक्ष्म विचार कर गले क्यों सुख ना सुख जी जगत था भगवान के दुखालाय डेजिग्नेशन उपाधि दे न था सृष्टिटा को या भगवान कि सुंदर आहा कि आनंदमय लोक गोटे कहते नहीं सुंदर ଏ ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ପାର। ଭକ୍ତ ଏଇଟା ଭକ୍ତ ପାଇଁ କେବଳ, ଏଇଟା ଡିଭୋସନାଲ ପ୍ଲାଟଫର୍ମରେ କେବଳ ଜଗତର କିଛି ମିଳେ, ଭୋଗ ଦୃଷ୍ଟିରେ କିଛି ନାହିଁ। ଭୋଗ ଦୃଷ୍ଟିରେ ଆପଣ ଯେଉଁଆଡ଼କୁ ଯିବେ କେବଳ ଦୁଃଖ, ସ୍ୱର୍ଣ୍ଣଟା ତ କର୍ମ ଫଳ ହିସାବରେ ମିଳିଛି ଆଉ, ଏ ଦୁଃଖଟା ଲାଗିଛି ସ୍ୱର୍ଗ ଲୋକ ପର୍ଯ୍ୟନ୍ତ। ଏ ଅଭିମାନ, ଏ ଅବଗୁଣ, ଏସବୁ ରହିଛି। ଇନ୍ଦ୍ରଙ୍କୁ ଗୋଟିଏ ବାର ପୂଜା କଲେନି, ଏତେ ଦିନ ପୂଜା କରିଥିଲେ, ତାର ଫଳ ହେଲା ଏହା। ସେଥିପାଇଁ ଦେବତାମାନେ ସ୍ୱାର୍ଥୀ, ସୁଖଦେବ ସୀତା କହିଦେଲେ ନ ସାଧବା, ସାଧୁମାନେ ନୁହନ୍ତି, ଭଜନ୍ତି ଯେ ଯଥା ଦେବାନ୍, ଦେବାପି ତଥୈବ ତଥୈବ ତାନ୍, ଛାଏବ କର୍ମ ସଚିବା ସାଧବ ଦିନବତ୍ସଳା। ସୁଖଦେବ ଗୋସ୍ୱାମୀ ଏକାଦଶ ସ୍କନ୍ଧର ନବଯୋଗେନ୍ଦ୍ର ସମ୍ବାଦରେ କଥା କହୁଛନ୍ତି, ସାଧୁଙ୍କୁ ଆଉ ଦେବତାଙ୍କୁ ତୁଳନା କରୁଛନ୍ତି। ଦେବତାମାନେ କ'ଣ? ସେମାନେ ଛାଏବ କର୍ମ ସଚିବା, ସେମାନେ କର୍ମର ଗୋଟେ ମିନିଷ୍ଟର, ତୁମେ ଯେମିତି କର୍ମ କରିଛ ତୁମ ଫଳ ସେ ଦେବେ, ଏକ୍ସଟ୍ରା କିଛି ଦେଇପାରିବେନି। ସେ ଉଦାହରଣ ଦେଉଛନ୍ତି କେମିତି ନା ଛାଏବ, ଯଥା ଛାଏ ହେବ, ମୋ ନିଜ ଛାଇଟା, ମୁଁ ହଲୁଛି ମୋ ଛାଇ ହଲିବ, ମୋ ଛାଇରେ କିଛି ସେପାରେଟ୍ ତାର କିଛି ପାୱାର ନାହିଁ, କର୍ମଟା ସେୟା, ଦେବତାମାନେ ସେୟା। ଭଜନ୍ତି ଯେ ଯଥା ଦେ ମାନେ ଦେବା ଆପି ତଥେଇବ ତା, ଯିଏ ଦେବତାଙ୍କୁ ଯେଭଳି ଭଜନ କରୁଛି ଦେବତା ତାକୁ ସେଭଳି ଦେବେ। କିନ୍ତୁ ମନେ ରଖିବା ଦରକାର, ଛାଏବ କର୍ମ ସଚିବା, ସେମାନେ କର୍ମର ସଚିବ, ତୁମେ ଯେମିତି କର୍ମ କଲ କର୍ମ ହିସାବରେ ଦେବତାଙ୍କୁ ସେ ସେତିକି ଫଳ ଦେବେ, କିନ୍ତୁ ତୁମର ପ୍ରାରବ୍ଧ ଖଣ୍ଡେଇ ସେ ପାରିବେନି। ସେଥିପାଇଁ ସେ କହିଲେ ସାଧବ ଦିନବତ୍ସଳ, ସାଧବ ମାନେ ଦିନବତ୍ସଳ, ଦିନମାନଙ୍କୁ ତାଙ୍କୁ ଭଜନ କରୁ ଯେ ନ କରୁ ତାଙ୍କୁ ଭଲ ପାଆନ୍ତି, ତାଙ୍କୁ ସମ୍ମାନ ଦଉ ନ ଦଉ ସେମାନେ ଦିନବତ୍ସଳ। ସେ ତା କହିଦେଲେ ଏକାଦଶ ସ୍କନ୍ଧରେ ନବଯୋଗେନ୍ଦ୍ର ସମ୍ବାଦରେ, ତାଙ୍କର ଦେଖ ତାଙ୍କର ଉପାସକ ପ୍ରତି ବିପଦ। ଇନ୍ଦ୍ରଙ୍କୁ ବ୍ରଜବାସୀମାନେ ଏତେ ଦିନ ପୂଜା କରିକି ଆସିଛନ୍ତି, ବିପଦ ବର୍ତ୍ତମାନ ତାଙ୍କୁ ପକାଉଛନ୍ତି, କିନ୍ତୁ ପ୍ରଳୟ କରିଦେବେ, ପୁରା ବ୍ରଜକୁ ଧ୍ୱଂସ କରିଦେବେ, ଗୋମାତାଙ୍କୁ ଧ୍ୱଂସ କରିବେ, କୃଷ୍ଣଙ୍କୁ ଦୁଃଖ ଦେବେ, ବ୍ରଜବାସୀବାସୀଙ୍କୁ ଦୁଃଖ ଦେବେ। ସେଥିପାଇଁ ପ୍ରବଳ ବର୍ଷା ହେଉଛି, ସମର୍ଥକ ବେଗ କାହା କାହାକୁ କଷ୍ଟ ଦେବା ପାଇଁ ଚାହୁଁଛନ୍ତି? ତାଙ୍କର ଉପାସକକୁ, ତାହେଲେ ସେଭଳି ଉପାସନାର କ'ଣ ମୂଲ୍ୟ ଅଛି? ସେଥିପାଇଁ ଭଗବାନ କୃଷ୍ଣ କହିଲେ ଅନ୍ତମତ୍ନ ଫଲମତେ ସାମ ତଦ ଭଗବତୀ ଅଳ୍ପମେ ଧସାମ, ଭଗବାନ ସିଧା ସେ ୱାର୍ଡ଼ଟା ଲଗାଇଦେଲେ ଅଳ୍ପମେ ଧସାମ, ସେଠି ଡିସ୍କ୍ରିମିନେଟ୍ କରିଦେଲେ, ମୋତେ ଯିଏ ଭଜନ କରେ ସେ ବୁଦ୍ଧିମାନ, ଯିଏ ଦେବତାଙ୍କୁ ଭଜନ କରେ ଅଳ୍ପମେ ଧସ, କାରଣ ସେ ଜାଣିନି ତା ରେଜଲ୍ଟଟା କ'ଣ ହବ, ସେ ଦେବତାମାନେ ତାକୁ ହରେଣ ପକାଇଦେବେ। ଏତେ ଦିନ ପୂଜା କରୁଛନ୍ତି, ଯଦି ବହୁତ ଦିନ ସରକାର ଚାକିରି କରାଯାଉଛି, ସରକାର କ'ଣ ଦେଉଛି? ଇପିଏଫ୍ ଗୋଟେ କ'ଣ ଅଛି ବା, ଇପିଏଫ୍ ଦେଉଛି, ପେନ୍ସନ୍ ଦେଉଛି, କମ୍ପାନୀରେ କାମ କଲେ ଗୋଟେ ଇପିଏଫ୍ ମିଳୁଛି। ତୁମେ ଭଗବାନଙ୍କର ନା ତୁମେ ଦେବତା ହେଇଛ, ତୁମକୁ ଏତେ ଦିନ ପୂଜା କଲା, ପୂଜାର ଫଳଟା ଏଇଟା ଗୋଟେ ଦିନ ପୂଜା କଲେ, ଗୋଟେ ବର୍ଷ ପୂଜା କଲେ ମିଳିତ, ଏଇଟା ଇପିଏଫ୍ ତାଙ୍କର, ଏଇଟା ପେନ୍ସନ୍ ଦେଉଛ ବ୍ରଜବାସୀ। ଏତେ ଦିନ ପୂଜା କଲା ପରେ ଥରେ ଗୋଟେ ଦିନ ପୂଜା ନ କରିପାରିଲା, ତାର ଫଳ ହେଉଛି ଏହା। ସୁଧଭକ୍ତଙ୍କର ସ୍ଥିତି ବା ଭଗବାନଙ୍କର ସ୍ଥିତି, ଭକ୍ତିର ଯେଉଁ ମହିମା, ଇଏ ଦେବତାମାନଙ୍କଠୁ ବହୁତ। ଦେବତାମାନେ ମିଶ୍ର ଭକ୍ତ, ସେମାନେ ମିଶ୍ର ଭକ୍ତ, ଶୁଦ୍ଧଭକ୍ତ ନୁହନ୍ତି, ଶୁଦ୍ଧଭକ୍ତ ନୁହନ୍ତି। ସେମାନଙ୍କୁ ଏଇ କର୍ମଚକ୍ର ଭିତରେ ପୁଣି ଆସିବାକୁ ପଡ଼ିବ। ସେମାନେ କ୍ରମମୁକ୍ତି ପାଆନ୍ତି, ଯେ ଦେବତାମାନେ କେବଳ ତାଙ୍କୁ ଗୋଟିଏ ଟାଇମ୍ରେ ଚାନ୍ସ ଦିଆଯାଏ। ସେହି ସମୟରେ ଯେଉଁମାନେ ଦେବତା ସବୁ ଥିବେ ଗୋଟିଏ, ଯେତେବେଳେ ଭଗବାନ କୃଷ୍ଣ ଆସନ୍ତି, ରାମ ଆସନ୍ତି, ସେତେବେଳେ ବ୍ରହ୍ମାଙ୍କୁ ରିକ୍ୱେଷ୍ଟ କରନ୍ତି, ଆଜ୍ଞା ଏଇ ଗୋଟେ ସୁଯୋଗ ମିଳିଛି ଟିକେ ଭଗବାନଙ୍କର ସେବା କରିବାର। ସେଥିପାଇଁ ସବୁ ସମସ୍ତେ ଯେମିତି ବ୍ରଜରେ ଦେବତାମାନେ କ'ଣ ହେଇଥିଲେ, ସଖା ହେଇଥିଲେ, ସଖା ହେଇଥିଲେ ମାନେ ସଖାଙ୍କର ଶରୀରରେ ପ୍ରବେଶ କରିଥିଲେ। ରାମଲୀଳାରେ ବ୍ରହ୍ମା ଆସିଥିଲେ, ବାୟୁଦେବ ଆସିଥିଲେ, ସମସ୍ତେ ପ୍ରବେଶ କରିଥିଲେ ନା, ହନୁମାନ ଦେହରେ ବାୟୁଦେବ ଆସିଥିଲେ, ସୁଗ୍ରୀବ ଇନ୍ଦ୍ର ନା, ଇନ୍ଦ୍ରଙ୍କର ଦେହରେ ସୁଗ୍ରୀବ ଥିଲେ, ବ୍ରହ୍ମା ସେ ଯେଉଁ କ'ଣ ତାଙ୍କର ବାନର ନା ସରି ଭଲୁକ ଜାମ୍ବବାନ ତାଙ୍କ ଅଂଶରେ ଥିଲେ। କେବଳ ତାଙ୍କୁ ଗୋଟିଏ ଚାନ୍ସ ମିଳେ ଯେଉଁଠି ଡାଇରେକ୍ଟଲି ସେମାନେ ରେସିପୋକେଟ୍ କରିପାରନ୍ତି, ଭଗବାନ ସହିତ ଆଦାନ ଭାବ ଆଦାନ ପ୍ରଦାନ କରିପାରନ୍ତି, କେଉଁଠି? କେବଳ ଯେତେବେଳେ ଭଗବାନ ଏଠିକି ଆସିବେ, ଅଲଗା ସମୟରେ ସେମାନଙ୍କର ଏଣ୍ଟ୍ରାନ୍ସ ନାହିଁ, ସେମାନେ ଗୋଲୋକ ଯାଇପାରିବେନି, ଗୋଲୋକକୁ ଯାଇପାରିବେନି, ବୈକୁଣ୍ଠକୁ ଯାଇପାରିବେନି ଦେବତାମାନେ। ସେମାନେ ଯାହା ଯିବେ, କେବଳ ପ୍ରତି ବ୍ରହ୍ମାଣ୍ଡରେ ଗୋଟିଏ ଦୀପ ଅଛି, ତାକୁ ଶ୍ୱେତ ଦୀପ ପକାଯାଏ କୁହାଯାଏ, ମାନେ ବୈକୁଣ୍ଠରେ ଗୋଟେ ରିପ୍ଲିକା ଯାଏ, କ'ଣ କୁହାଯାଏ, କ'ଣ କୁହାଯାଏ, ବୈକୁଣ୍ଠରେ ଗୋଟେ ଯେମିତି ଆମର ଏଠି ଦେଖୁଛନ୍ତି ନା, ପ୍ରତି ବ୍ଲକ ମାନଙ୍କରେ ଷ୍ଟେଟ ସରି ବଡ଼ ବଡ଼ ହେଡ଼କ୍ୱାର୍ଟର ମାନଙ୍କରେ ଷ୍ଟେଟ ଗେଷ୍ଟ ହାଉସ ଅଛି, ନାଇଁ ରାଜ୍ୟ କ'ଣ କହୁଛ ଗେଷ୍ଟ ହାଉସ, ଆଉ ପ୍ରତି ବ୍ଲକ ମାନଙ୍କରେ କ'ଣ ସେଇଟା ଧର୍ମ ଏ ଯେଉଁ ନାଇଁ 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 ସେଇଟା ନଥାଏ କ'ଣ ସେଇଟା ବୁକିଂ କରନ୍ତି ସବୁ ବଙ୍ଗଲ କି ବଙ୍ଗଲ ଏଇଟା କୁହନ୍ତି ଡାକବଙ୍ଗଲା ସେସବୁ ରହିଛି, ସେ କାହାର ସବୁ ଗଭର୍ଣ୍ଣମେଣ୍ଟର, ଗଭର୍ଣ୍ଣମେଣ୍ଟର ତାର ସବୁ ରଖା ହେଇଛି, ପ୍ରାଇମ୍ ମିନିଷ୍ଟର ଯଦି ଆସିବ ସେ କାହିଁ ସେ କେଉଁଠୁ ରହିବ, ଆସିକି ପ୍ରାଇମ୍ ମିନିଷ୍ଟର ଯଦି ଆସିବ ଓଡ଼ିଶାକୁ ଆସିବ ସେ କେଉଁଠୁ ରହିବ, ତାର ରାଜ୍ୟପାଳ ଭବନ ତାର ଯେଉଁ ଗେଷ୍ଟ ହାଉସ ରଖା ହେଇଛି ସବୁ ସେଠି ସବୁ ରହିବ, ସେଇଟା ଭଗବାନ ବୈକୁଣ୍ଠ ରହିଲେ ବି ଏ ଜଗତରେ ଏଠି ସ୍ୱତଦ୍ୱୀପ ଅଛି ନା, ଠିକ୍ ସେ କେଉଁଠି ଅଛି ସେ କହୁଛି ଆମେ କିଛି ବୁଝିପାରିବାନି, କେବଳ ଆମକୁ ଗ୍ରହଣ କରିବାକୁ ପଡ଼େ, ପ୍ରତି ବ୍ରହ୍ମାଣ୍ଡରେ ଗୋଟେ ସ୍ୱତଦ୍ୱୀପ ଅଛି, ସେ ବୈକୁଣ୍ଠ ଭଗବାନ ଦେବତାମାନେ କେବଳ ଦେବତାମାନଙ୍କର କାମ ହେଲା କେବଳ ସେମାନେ ପ୍ରାର୍ଥନା କରିବେ ସେ ସ୍ୱତଦ୍ୱୀପରେ ଯାଇକି, ପରେ ଦେଖିପାରିବେନି ବିଷ୍ଣୁଙ୍କୁ, କେବଳ ଆବାଜ ଶୁଣିବେ ବିଷ୍ଣୁ ଯାହା କହୁଛନ୍ତି, ଦେବତାମାନଙ୍କର ଏଣ୍ଟ୍ରାନ୍ସ ନାହିଁ ବୈକୁଣ୍ଠରେ, ସେମାନେ ଯାଇପାରିବେନି, ଆଉ ବୈକୁଣ୍ଠକୁ ଯିବାକୁ ହେଲେ ତୁମେ ସବୁ ଦୋଷରୁ ମୁକ୍ତ ହେବାକୁ ପଡ଼ିବ, କିଞ୍ଚିତ ଦେବତାମାନଙ୍କର ଗୋଟେ ଦୋଷ କ'ଣ ରହିଲା, ଦେବତାମାନଙ୍କର ଦେବଯୋନି ହେଲା ଭୋଗଯୋନି, ଭାରି ଏନ୍ଜୟିଂ ମୁଡ୍ ଫୁଲ ମାନେ ଦମରେ ସେମାନେ ଭୋଗ କରିବା ପାଇଁ ଚାହାନ୍ତି, ମାନେ କିଛି କାମ ନାହିଁ ନା, ସବୁବେଳେ ଗୋଟେ ଅମୃତପାନ କଲେ ଅପସରା ଯେ ନାରୀ ପାଖରେ ରହିଲା, ଭଗବାନ କ'ଣ କହିଲେ ଗୀତାରେ ବ୍ୟବସାୟ ସରି ଭୋଗେଶ୍ୱରୀ ପ୍ରସକ୍ତାନମ ତୟା ଅପରହୃତ ଚେତସାମ ବ୍ୟବସାୟତ୍ମିକା ବୁଦ୍ଧି ସମାଧାନ ବିଧିହତେ, ଦେବତାମାନେ ଶୁଦ୍ଧଭକ୍ତି କରିପାରନ୍ତିନି, ତାଙ୍କର ଏଇଟା ଗୋଟେ ପ୍ରୋବ୍ଲେମ ହେଇଯାଏ, ପ୍ରୋବ୍ଲେମ ହେଲା ଭୂମିଟା ସପୋର୍ଟ କରେ ନା, ଶୁଣୁଥିଲ ନା ଗତକାଲି ସ୍ଥାନ ପ୍ରଧାନ ଭାରତବର୍ଷଟା ବଢ଼ିଆ, ଭାରତବର୍ଷ ସ୍ଥାନ ପ୍ରଧାନ, ଏ ବହୁତ ତୀର୍ଥ ରହିଲେ, ବହୁତ ବିଗ୍ରହ ରହିଲେ, ଗଙ୍ଗା ରହିଲେ, ସାଧୁ ରହିଲେ, ସ୍ଥାନ ପ୍ରଧାନ ନ ତ ବଲମ ପ୍ରଧାନ, ସ୍ୱର୍ଗ ଲୋକରେ ବଳ ଅଛି ଦେବତାମାନଙ୍କର, ଦେବତାମାନେ ବହୁତ ସୁନ୍ଦର ସୁନ୍ଦର ପାୱାରଫୁଲ ପର୍ସନ ନା, ବହୁତ ପାୱାରଫୁଲ ପର୍ସନ, କିନ୍ତୁ ସ୍ଥାନ ପ୍ରଧାନ ସେଠି ସ୍ଥାନ ସପୋର୍ଟ କରୁନି, ଯେଉଁଠି ଅମୃତ ପାନ କରିବାକୁ ପଡ଼ିବ, ଡିଜେ କାମନା କଲା ମାତ୍ରେ ସବୁ ଜିନିଷ, ମୁଁ ଚାହୁଁଛି ବର୍ତ୍ତମାନ ଗୋଟେ ସୁନ୍ଦର ଶଯ୍ୟା ସାଙ୍ଗେ ସାଙ୍ଗେ ଆସିବ, ବସ୍ତ୍ର କିଛି କର୍ମ କରିବାକୁ ପଡ଼ିବନି, ଆଉ ସବୁଠୁ ବଡ଼ ପ୍ରୋବ୍ଲେମ ହେଲା ସୁନ୍ଦରୀ ନାରୀମାନେ ଅଛନ୍ତି, ଯତ୍ର ନିତ୍ୟ ଭୟ ରୂପା ଶ୍ୟାମ ବିରଜ ବାସସା ଭ୍ରାଜନ୍ତେ, କ'ଣ ସୁଖଦେବୀ ଲେଖିଲେ ଅଷ୍ଟମ ସ୍କନ୍ଦର ଅଛି, ମାନେ ପୁରା ଜାଜଲ୍ୟମାନ, ଯେଭଳି ଘୃତକୁ ଗୋଟେ ରଖାଯିବ ସ୍ୱର୍ଣ୍ଣ ଦ୍ୱୀପରେ, ଗୋଟେ ଯେଉଁ ଧାତୁ ଅତି ଜାଜଲ୍ୟମାନ ଧାତୁ, ତା ଦେହରେ ଘିଅ ରଖାହେଇକି ଜଳାଯିବ, ସେ ଲାଇଟ୍ଟା କେମିତି ଦେଖାହବ, ମାଟି ପାତ୍ରରେ ଆମେ କ'ଣ ଯେଉଁ ସଡ଼େଇରେ କ'ଣ ସେଟା ସରି ଦୀପରେ ଲଗଉଛେ, ଆଲୁଅଟା କେବଳ ଆଲୋକର ପ୍ରଭାବଟା ଦେଖୁଛେ, ଦୀପର କିଛି ଆଉ ଦେଖିପାରୁଛେ, ଦୀପର ଯଦି ଗୋଟେ ସ୍ୱର୍ଣ୍ଣ ପାତ୍ରରେ ଗୋଟେ ଜାଜଲ୍ୟମାନ ପାତ୍ରରେ ତେଜସ୍ୱ ପାତ୍ରରେ ତୁମେ ରଖିବ ସେ ଲାଇଟ୍ଟା ସେଠି ରିଫ୍ଲେକ୍ଟ ହବ, ଆଲୋକର ସେଠି ଗୋଟେ ଶୋଭା ଅଛି, ଆଉ ସେ ବସ୍ତୁର ଯେଉଁ ତା ଜାଳୁଛି ତାର ଗୋଟେ ଶୋଭାରେ ଲାଗେ, ନାରୀମାନେ ସ୍ୱର୍ଗର ନାରୀମାନେ ସେଇଭଳି ଇନ୍ଦ୍ର ପାଗଳ ହେଉଥିଲେ ଆଉ, ରମ୍ଭା ମେନକା କେବଳ ସେମାନେ ସୁନ୍ଦରୀ ନୁହନ୍ତି, ବହୁତ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ, କେଉଁ ସମୟରେ କ'ଣ କେମିତି କରାଯିବାକୁ ପଡ଼ିବ, କେମିତି କନସଲ୍ଟ କରାଯିବ, ବହୁତ ସବୁବେଳେ ଖାଲି ଯୁଦ୍ଧ ହେଇକି ବୁଲନ୍ତି, ଏରୋପ୍ଲେନ୍ ସ୍ୱର୍ଗରେ କେବଳ ଏରୋପ୍ଲେନ୍ ଅଛି, ଏଇଭଳିଆ ପେଟ୍ରୋଲ ପକାଇବାକୁ ପଡ଼ିବନି, କିନ୍ତୁ ଲ୍ୟାଣ୍ଡିଂ କରିବା ପାଇଁ କିଛି ଗୋଟେ ଏୟାରପୋର୍ଟ ଦରକାର ନାହିଁ, ଯେଉଁଠି ଆମେ ସେଠି ଲ୍ୟାଣ୍ଡିଂ କରିପାରିବେ ସୁମନ୍ତ୍ର ଶକ୍ତିରେ, ଆଉ ବିଶେଷ କରି ସେମାନଙ୍କର ସବୁଠୁ ବଡ଼ କାମ ହେଲା ସ୍ପୋର୍ଟିଂ, ତାଙ୍କର ସବୁଠୁ ବଡ଼ କାମ ହେଲା ଜଳ କ୍ରୀଡ଼ା, ଖାଲି ଯୁଦ୍ଧ ହେଇକି ଯିବେ, ଅମୃତ ପାନ କରିବେ, ଜଳ କାମ ସିନା କି ଥିଲେ ହବ, ତୁମକୁ କିଛି କାମ ଦିଅନି, ଖାଇବାକୁ ଦିଅ, ତାପରେ କ'ଣ କରିବ ତୁମେ, ଭାବିଲେ ତୁମକୁ କିଛି କରିବନି, କିଛି କର୍ମ କରିବାକୁ ପଡ଼ିବନି, ଆଉ ଭଲ ଗାଡ଼ି ରହିଲା, ଖାଇସାରିଲା ପରେ କ'ଣ କରିବ, ଏଇଟା ସଦା ସ୍ୱାଭାବିକ କଥା ଆଉ, କ'ଣ କାମ କିଛି ନାହିଁ ଖାଇଦେଲ, ତାପରେ କ'ଣ ଗାଡ଼ି ଭଲ ଗାଡ଼ି ଅଛି, ପଇସା ପଡ଼ିବନି, ତେଲ ପକାଇବାକୁ ପଡ଼ିବନି, କ'ଣ କରିବ ତାପରେ ବୁଲିବ ଆଉ, କ'ଣ ସ୍ୱର୍ଗରେ ସେଇଟା ହେଲା କାମ, ଆଉ ସ୍ୱର୍ଗରେ ଭଗବାନ ଚାରିଟା ଯେଉଁ ଗାର୍ଡେନ୍ ରଖିଛନ୍ତି, ଉଦ୍ୟାନ ରଖିଛନ୍ତି, ପୁରା ଫାର୍ଷ୍ଟ କ୍ଲାସ ଗାର୍ଡେନ୍, ନନ୍ଦନକାନନ ବୈବ୍ରାଜକ ଚିତ୍ରରଥ ସର୍ବତୋଭଦ୍ର, ଚାରିଟା ନାମ ନନ୍ଦନକାନନ, ଏଇ ଯେଉଁ ନନ୍ଦନକାନନ କପି କରାହେଇକି ନାଁ ନେଇ ଦିଆ ହେଇଛି ନା, ଆଉ ଏଇଟା ସ୍ୱର୍ଗର ନା ଆଉ, ଏଇଠି କୁକୁରକୁ ଛେଳିକି ଭର୍ତ୍ତି କରିକି ତାକୁ ଫଟୋ ଦେଖିକି କହୁଛନ୍ତି ଏଇଟା ନନ୍ଦନକାନନ, ତାକୁ ରଖିଦେଇଛନ୍ତି କହୁଛନ୍ତି ନନ୍ଦନକାନନ, ସ୍ୱର୍ଗରେ ଏମିତି ନନ୍ଦନକାନନ, ସ୍ୱର୍ଗର ନନ୍ଦନକାନନ ଅଛି ବୈବ୍ରାଜକ ଚିତ୍ରରଥ ସର୍ବୋତ ଚିତ୍ରରଥ ଆଉ ସର୍ବୋତ ଭଦ୍ର ଚାରିଟା ବିଶେଷ ଉଦ୍ୟାନ ରହିଛି, ସବୁବେଳେ ଭରା ଫୁଲ ଫୁଲ ଫଳ କୋକିଲ ସବୁବେଳେ ସୁନ୍ଦର ଭ୍ରମର। ଏହା ପରେ ବି ଚାରିଟା ଉଦ୍ୟାନ ବୁଲିଲା ପରେ ବି ତାଙ୍କୁ ଭଲ ଲାଗେ ନା କାହାକୁ। ତୁମର ଗୋଟେ ଗୋଟେ ଫ୍ଲାଇଟ୍ ରହିଛି, କିଛି କାମ ନାହିଁ, ଖାଇବା କିଛି ଦରକାର, ଅମୃତ ପିଇଦେଲ, ଏଣେ ପାଖରେ ସୁନ୍ଦର ସ୍ତ୍ରୀ ମାନେ ରହିଲେ କ'ଣ କରିବ, ଚାଲ ଏଠି ଯିବା ବୁଲିବା ଚାଲ, ଦେଖ ନାହିଁ ଛୁଟି ହେଲେ ଯେମିତି ସ୍ତ୍ରୀ କହୁଛି ଚାଲ ଆମେ ଯିବା ଏଠିକି ଯିବା ସେଠିକି ଯିବା ସେଠିକି ଯିବା, ତାଙ୍କର ତ କିଛି କାମ ହିଁ ନାହିଁ, ଡ୍ୟୁଟି ହିଁ ନାହିଁ, ଚାଲ ଏଠି ଯିବା ବୁଲିବା। ସ୍ୱର୍ଗ ଛାଡ଼ିକି ବୁଲନ୍ତି କେଉଁଠିକୁ ଆସନ୍ତି, ସବୁଠୁ ତାଙ୍କର ପ୍ରିୟ ଥିଲା ଗଜେନ୍ଦ୍ର ଚିତ୍ର ତ୍ରିକୁଟ ପର୍ବତ, ସ୍ୱର୍ଗ ଛାଡ଼ିକି ପଳେଇ ଆସନ୍ତି ତ୍ରିକୁଟ ପର୍ବତରେ ଋତୁମତ ଉଦ୍ୟାନ ଭିତରେ, ସେଟା ବରୁଣଙ୍କର ଉଦ୍ୟାନ। ପୁଣି ସେମାନେ କେବଳ ଉଦ୍ୟାନ ସବୁ ପୁଣି କେଉଁଠି କରୁଥିଲେ, ଯେଉଁଠି ଯେଉଁଠି ସବୁ ବଢ଼ିଆ ବଢ଼ିଆ ଜାଗା, ପର୍ବତ ଥିବ ସମୁଦ୍ର ଥିବ ପୁଣି ତା ଭିତରେ ହ୍ରଦ ଥିବ। ସମୁଦ୍ରଟା କ'ଣ ସାହାଯ୍ୟ କରେ, ସମୁଦ୍ରର ଯେଉଁ ପରିବେଶଟା ତାର ଯେଉଁ ଏଇଟା ସବୁବେଳେ ଗୋଟେ ମନକୁ ଶାନ୍ତ ଦିଏ। ସମୁଦ୍ର ତୁମେ ଚାହିଁବ କ'ଣ, ତୁମେ ସେଠି ଆଉ ମନ ଉତ୍ତେଜିତ ହବନି, ସେଠି ଶାନ୍ତ ଲାଗିବ, ତା କଲର୍ଟା ଏତେ ସୁନ୍ଦର, ତୁ ସବୁବେଳେ ଶୋଭାଟା ଦେଖାହଉଥିବ ନା, ଯେ ଗୋଟେ ମେସିନ୍ ଚାଲୁଛି, ଗୋଟେ ନୂଆ ମେସିନ୍ ଆସିଛି, ଯେଉଁ ହାତ କ'ଣ ଏଇଟା ଟାଣୁଛି, ଏଇଟା କ'ଣ ହିଟାଇଛି ନା କ'ଣ ଯେ ଟାଣୁଛି, ସେ କାମ ହେଲା ବେଳେ ତୁମକୁ କ'ଣ ଲାଗୁଛି, ଛୁଆଟା ଦେଖୁନା ଛୁଆଟା ସବୁ ଯାଇ ଦେଖିବେ ସେଇଠି, ମୋଟେ ଯିଏ ଲୋକଟା ଯାଉଛି ଦେଖିବ କାହିଁକି, ତାର ଗୋଟେ ମେକାନିଜିମ୍ଟା ଏମିତି ତାକୁ ଦେଖିବା ପାଇଁ ଭଲ ଲାଗୁଛି। କି ଚାଷ କଲେ କି ଲୋକ ଠିଆ ହେଇକି ଦେଖୁଛି, ସେ ଗାଡ଼ିଟାକୁ ଚାଲବେଳେ ଦେଖୁଛି କାହିଁକି, ତାକୁ ଗୋଟେ ଦେଖିବାକୁ ଭଲ ଲାଗିବ ତୁମକୁ। ସମୁଦ୍ର ସେଭଳି ଏଭଳି ଶୋଭା, ତରଙ୍ଗ ଆସୁଛି ଭଲ, ତୁମେ ସବୁ ଦେଖିବ। ଆଉ ବିଚ୍ ରହିଲା କ'ଣ, ଏଇଟା ସମୁଦ୍ର ତଟ ଭ୍ରମଣ କରି, ବାଲୁ ସମୁଦ୍ର ବାଲୁକା ରହିଲା ଭ୍ରମଣ କରି, ଆଉ ସ୍ୱର୍ଣ୍ଣ ବାଲୁକା, ସେ ବାଲୁକା ଗୋଟେ ସ୍ୱର୍ଣ୍ଣ ଭଳି, ଆଉ ପ୍ରକୃତରେ ରତ୍ନ ସବୁ ଅଳଙ୍କାର ତିଆରି ହେଉଥିଲା ସମୁଦ୍ରର। ଗଜେନ୍ଦ୍ର କାହିଁକି ଆଉ ସେଇଟାକୁ ଚଏସ୍ କରିଥିଲା ସେ ସ୍ଥାନକୁ, ତ୍ରିକୁଟ ପର୍ବତ ଭିତରେ ଋତୁମତ ଉଦ୍ୟାନ ରହୁଥିଲା ତ୍ରିକୁଟ ପର୍ବତ, ତ୍ରିକୁଟ ତିନିଟା କୁଟ ସେଠି ଥିଲା, ଗୋଟେ ସ୍ୱର୍ଣ୍ଣର, ଗୋଟେ ରୌପ୍ୟର, ଆଉ ଗୋଟେ ଅଲଗା ଧାତୁର, ତମ୍ବା ଆଦି ଧାତୁର ଭରିପୁର ହେଇକି ରହିଥିଲା। ସେଥିରେ ଯେତେବେଳେ ସୂର୍ଯ୍ୟ କିରଣ ପଡ଼ିବ ପୁରା ଝଲଝଲ ଝଲଝଲ ମାରୁଥିଲା, ଆଉ ତାର ରିଫ୍ଲେକ୍ସନଟା କାହା ଉପରେ ପଡ଼ୁଥିଲା, ସମୁଦ୍ର ଉପରେ। ସେ ବହୁତ ଉଚ୍ଚ ଥିଲା ନା, ସମୁଦ୍ର ପାଖରେ ଥିଲା, ସମୁଦ୍ର ଜଳ ଏଠି ମାଡ଼ ହଉଥିଲା, ସମୁଦ୍ର ଜଳ ଦ୍ୱାରା ଧାତୁ ସବୁ ବାହାରୁଥିଲା, ଏଣେ ଧାତୁ ଉପରେ ସୂର୍ଯ୍ୟ କିରଣ ପଡ଼ୁଥିଲା, ଏଣେ ଇଏ ହେଉଛି ସ୍ୱର୍ଣ୍ଣର ପର୍ବତ, ତାର ଆଲୋକଟା ଜଳ ଉପରେ ପଡ଼ୁଥିଲା। ଦେବତାମାନେ ଚଏସ୍ କରିକରି ଏଭଳିଆ ଜାଗାକୁ ସବୁ ଯାଉଥିଲେ, ମଣିଷ ଖଟି ଖାଟିକି ଟିକେଟ୍ କରିଦେଇ କୁଆଡ଼େ ଦୁବାଇ ବୁଲି ଆଇଲା, କେଉଁଠି ସିଙ୍ଗାପୁର ବୁଲି ଆଇଲା, ସେ ଗଲା ବହୁତ ବଡ଼ ଜାଗାକୁ ପଳେଇଲି, ପୁଣି କଚରା ସିଟିରେ ଯାଇକି ସେ ଧୂଆ ଧୂଆଁକୁ ପିଇପିକି ଆସିବ। ଆରେ ଦେଖ କେତେ ସୁନ୍ଦର ଫାସିଲିଟି ଅଛି ସ୍ୱର୍ଗରେ, କମସେ କମ ସ୍ୱର୍ଗକୁ ଯଦି ମଣିଷ ଭୋଗ କରିବେ, ଯିଏ ଭୋଗ କରିବା ପାଇଁ ଯାଉଛି ସ୍ୱର୍ଗକୁ ଯାଅ ଭାଇ, ପୁଣ୍ୟ କରିକି ଯାଅ ଭାଇ, ଦେଖ ଏଠି କାହିଁ କଚୁଡ଼ାରେ ପଡ଼ିକି ରହୁଛି ଜଗତରେ, ଏଠି କ'ଣ ଅଛି, ଖଟିଲେ ଖାଇବ, ତା ଦେହରେ ପୁଣି ପେଟ ମାରିଲାଣି, ମୁଣ୍ଡ ବିନ୍ଧିଲାଣି, ବ୍ଲଡ଼ ପ୍ରେସର ହେଲାଣି, ଡାଇବେଟିସ ହେଲାଣି, କ'ଣ ଲାଭ ଅଛି। ସେଇଭଳିଆ ସ୍ଥାନକୁ ଯାଉଥିଲେ, ଆଉ ସେଠି ସବୁବେଳେ ସ୍ନାନ କରନ୍ତି ଯାଇକି ଋତୁମତ ଉଦ୍ୟାନରେ, ଏତେ ସୁନ୍ଦର ଉଦ୍ୟାନ, କେବଳ କ୍ରୀଡ଼ା କରନ୍ତି ଦେବତାମାନେ, ଦେବନାରୀମାନେ, ଦେବନାରୀ କେଶ ବିସୃଷ୍ଟା, ସବୁବେଳେ ତାଙ୍କ କେଶରୁ ସୁଗନ୍ଧ ବାହାରୁଥିବ, ଆଉ ଶରୀର ସେଭଳି ତାଙ୍କର ପୁଣ୍ୟ କରିଛନ୍ତି ନା, ପ୍ରଚୁର ପୁଣ୍ୟ କରିଛନ୍ତି ଭୋଗ ଶରୀର। ଭକ୍ତି ପାଇଁ ଗୋଟିଏ ବାଧା ଦେବଲୋକର, ଏଇଟା ଗୋଟେ ସବୁଠୁ ବଡ଼ ବାଧା, ସବୁବେଳେ ମନ ଚଞ୍ଚଳ। ସୁନ୍ଦର ବସ୍ତୁ ରହିଲେ ନା, ସୁନ୍ଦର ଜିନିଷ ପାଖରେ ରହିଲେ ଭକ୍ତି ହବନି, ତ ସୁନ୍ଦର କପଡ଼ା ଖଣ୍ଡ ରହିଲେ ଭକ୍ତି ହବନି, ଆଉ ମୋ ସାର୍ଟ କୁଆଡ଼େ ଶୁଖିଲାଗିରେ, ମୁଁ ପଡ଼ିଗଲାଗିରି ତଳେ ଦେଖୁନାହାନ୍ତି ନା, କ'ଣ ଭାବିଲେ ଭଲ ଧୋତି ତୁମେ ଯେଉଁଟା ଭଲ ପାଉଛ ସେଇଟା ଶୁଖେଇ ଦେଇଥିବ, କେତେଥର ନେବ, ଏ ଖୁସି ବୋଲେ କି ଧୂଳି ଲାଗିଗଲା କି, ସେଟା ଆଇରନ୍ ହେଲା କି, ତାକୁ କେଉଁଠୁ ରଖିବି, ସବୁବେଳେ ଚିନ୍ତା। ଭଲ ଜିନିଷ ଯାହା ରଖିଲେ ତୁମେ ଭଲ, ସବୁବେଳେ ଆସକ୍ତିରେ ତା ଉପରେ ରହିବ, ଆଉ ସେଠି ତ ସବୁ ଜିନିଷ ପୁରା ସୁନ୍ଦର, ଭଜନ କରିବେ ନା, ସେଥିପାଇଁ ସେ ଚାହାନ୍ତି ମର୍ତ୍ତ୍ୟ ଲୋକ। ଏଇଟା ହେଉଛି ଗୋଟିଏ ଜାଗା ଭାରତବର୍ଷ, ମର୍ତ୍ତ୍ୟ ଲୋକ ଭିତରେ ଭାରତବର୍ଷ, ଇଏ ହେଉଛି ଫୁଲ୍ ସପୋର୍ଟ ଦିଅନ୍ତି ସ୍ଥାନ ପ୍ରଧାନ। ଏ କଥାରେ ଆମେ ଆଲୋଚନା କରୁଥିଲେ, ଇନ୍ଦ୍ର ପୂଜକକୁ ସେବକକୁ ଦୁଃଖ ଦେଉଛନ୍ତି, କମସେ କମ ଦୟା ଆସିବା ଦରକାର ନା, ଠିକ ଅଛି ଅଜ୍ଞ ଯଦି ଆଚ୍ଛା ଆଗରୁ ଦେଖ ବହୁତ ଦେବତା ସତର୍କି ମିଛ କିଣ, ମୁଁ ତ ଜାଣିନି ଛୋଟ ପିଲାବେଳେ ସବୁ କୁହନ୍ତି କ'ଣ ବାସୁଳି କ'ଣ, ତା ଜଣଙ୍କ ସ୍ତ୍ରୀ ଲୋକ ଦେହରେ ଆସିବ, ଗ୍ରାମ ଦେବତୀ ଆସେ, ବାସୁଳି ନା କ'ଣ ଆସନ୍ତିନି, ଆଉ ସେ ତାର ସତକୁ ମିଛ କ'ଣ କହେ କହେ ଭାଇ ମୋତେ ବଳି ଦେଇନୁ, ମୋତେ ଏଟା କରୁନୁ ସେଟା କରୁନୁ। ଆଚ୍ଛା ତୁମେ ଯଦି ଦେବରାଜ ହେଇଛ, କମ୍ ସେ କମ୍ ବ୍ରଜବାସୀ ପାଇଁ ତୁମେ ପୂଜା କଲେନି, ତୁମେ ଆସି କହିଲନି ମୋ ପୂଜାଟା କାହିଁକି ବନ୍ଦ କଲ। ଯେ କାଳେ ସେ ଲାଗନ୍ତି ସବୁ ସେ ତ କୁହନ୍ତି, ଦେବଦେବୀମାନେ ଆସି କୁହନ୍ତି, ତୁମେ ଆସି କହିଲନି। ତୁମେ ଚାହିଁଲେ ଏକବାର ବିନାଶ କରିବା ପାଇଁ ଭକ୍ତକୁ, ପୁରା ତୁମର ବିନାଶ କରିବ କାହାକୁ ନା ବ୍ରଜକୁ। ଆଉ କହିଲେ ଦେଖ ଜଗତରେ ଏମିତି କିଏ ଅଛନ୍ତି କିଏ ଗୋମାତାଙ୍କୁ ବିନାଶ କରିବା ପାଇଁ ଚାହେଁ, କେବଳ ଅସୁର। ଯେଉଁମାନେ ଗୋମାତାଙ୍କ ବିରୁଦ୍ଧରେ ଯାଆନ୍ତି ସେମାନେ ମଣିଷ ନୁହନ୍ତି, ସେମାନେ ଅସୁର। ସେ ହିନ୍ଦୁ ହଉ, ଖ୍ରୀଷ୍ଟିଆନ ହଉ, ମୁସଲମାନ ହଉ, ଯିଏ ବି ହଉ, ତାଙ୍କୁ ତ ପୁରା ଅସୁର କାଟାଗୋରିକି ନିଆଯିବ। କେବେ ହିନ୍ଦୁ ହିନ୍ଦୁ ବୋଲି ତାକୁ କୁହାଯିବନି, କି ତାକୁ କେବେ ମୁସଲମାନ ବୋଲି କୁହାଯିବନି, କି ଖ୍ରୀଷ୍ଟିଆନ ବୋଲି କୁହାଯିବ, ତାକୁ କେବଳ ଅସୁର କାଟାଗୋରିକି ନିଆଯିବ, ଯେଉଁମାନେ ଗୋମାତାଙ୍କୁ କଷ୍ଟ ଦେବା ପାଇଁ ଚାହାନ୍ତି। ପ୍ରମାଣ କେଉଁଟା? ପ୍ରମାଣ ହେଉଛି ହିରଣ୍ୟକଶିପ ଭାଗବତରେ ସିଦ୍ଧାନ୍ତ ହିସାବରେ। ହିରଣ୍ୟକଶିପ କ'ଣ କହୁଥିଲା? ପ୍ରଥମେ ହିରଣ୍ୟକଶିପ ବର ପାଇଲା ପରେ ତା ଅସୁରମାନଙ୍କୁ ଆଦେଶ ଥିଲା, ପ୍ରଥମେ ଯାଅ ବ୍ରାହ୍ମଣ ଗାଭୀକୁ ନଷ୍ଟ କର, ଆଉ ବୃକ୍ଷକୁ ନଷ୍ଟ କର। ଯେଉଁମାନେ ସୃଷ୍ଟିରେ କାହାର କ୍ଷତି କରନ୍ତିନି, ହିରଣ୍ୟକଶିପ ଚାହୁଁଥିଲା ସେମାନଙ୍କୁ ନଷ୍ଟ କରିବା ପାଇଁ। ଗାଭୀ ରହିଲା ମାନେ କ'ଣ ହବ? ବିଶୁଦ୍ଧ ଘୃତ ଆସିବ, ଘୃତ ଆସିଲା ମାନେ ଯଜ୍ଞ ହବ, ଯଜ୍ଞ ହେଲା ମାନେ ଦେବତାମାନେ ଶକ୍ତିଶାଳୀ ହେବେ। ଆଉ ଯଜ୍ଞ କିଏ କରିବ? ବ୍ରାହ୍ମଣ କରିବ। ତେଣୁ ଗାଭୀ ବ୍ରାହ୍ମଣକୁ ନଷ୍ଟ କର। ଆଉ ବର୍ତ୍ତମାନ ସିଭିଲାଇଜେସନ ସେଇଟା, ବର୍ତ୍ତମାନ କ'ଣ ଭାବୁଛନ୍ତି ଭକ୍ତିରେ ହେଇଯିବ ଏତେ ଶୀଘ୍ର ହେଇପାରିବେ? ବର୍ତ୍ତମାନ ସବୁ ତ ଏଇ ବ୍ରାହ୍ମଣ ଦ୍ରୋହୀ, ବୈଷ୍ଣବ ଦ୍ରୋହୀ, ଆଉ ଗୋମାତା ଦ୍ରୋହୀ। ବର୍ତ୍ତମାନ ବୈଷ୍ଣବମାନେ କାହା ଅଧୀନରେ ରହିଛନ୍ତି? ବୈଷ୍ଣବମାନେ ବର୍ତ୍ତମାନ ସରକାର ନୀତି ନିୟମ ଅଧୀନରେ ରହିବ ନା? ଆଉ ତୁମେ କ'ଣ ଭଗବାନଙ୍କ, ତୁମେ ଯାହା ହେଲେ ଗଭର୍ଣ୍ଣମେଣ୍ଟ ବ୍ୟାନ୍ କରିଦେବ, ତୁମ ଗଭର୍ଣ୍ଣମେଣ୍ଟ କୀର୍ତ୍ତନ କରିପାରିବନି, ତୁମେ କିଛି କରିପାରିବ? ଗଭର୍ଣ୍ଣମେଣ୍ଟ କହିଦେବ ତୁମେ କୀର୍ତ୍ତନ କରିପାରିବନି, ପବ୍ଲିକ କିଛି କୀର୍ତ୍ତନ କରିପାରିବେନି, ଆସିପାରିବନି ଏ ଚାଇନା ଫାଇନାରେ, ସେଠି କିଛି ତୁମେ ବସିପାରିବନି। ବହୁତ ଦେଶ ଅଛି ଯେଉଁଠି ତୁମେ ତିଲକ ମାରି ବାହାରେ ବୁଲିପାରିବନି, ଧୋତି ପିନ୍ଧିକି ବୁଲିପାରିବନି, କୌଣସି ତୁମେ ରିଲିଜନ ସେଠି କିଛି କହିପାରିବନି, ସେଠି କିଛି କହିପାରିବନି। କାହା ଅଧୀନରେ ଆମେ ରହିଛେ? ଅସୁରମାନଙ୍କର ଅଧୀନରେ। ଧର୍ମଟା ବର୍ତ୍ତମାନ ଅସୁରମାନଙ୍କ ଅଧୀନରେ ରହିଛି, ସେମାନେ ଗୋଟେ ଦୟା କରିକି ପରମିଶନ ଦେଉଛନ୍ତି, ସେ ଚାହିଁବେ ତ ବନ୍ଦ କରିଦେବେ, ତୁମେ କିଛି କରିପାରିବନି। ଏ ବର୍ତ୍ତମାନ ମନ୍ଦିର ଖୋଲା ହବନି, ମନ୍ଦିର ଖୋଲା, ମନ୍ଦିର ଖୋଲା ହେଲେ ବହୁତ ସଂକ୍ରମଣ ହେଇଯିବ, କିନ୍ତୁ ହଲ ମହଲ ଖୋଲିଲେ ସଂକ୍ରମଣ ହବନି। ଯେବେ ତାଙ୍କର ଆଇଡ଼ିଆ ସେ ଖର୍ଚ୍ଚ କରି ତାଙ୍କର କରୁଛନ୍ତି, ତାହେଲେ ଭଗବାନଙ୍କର ଶକ୍ତି କ'ଣ ଅଛି? ଗୋଟେ ଜେନେରାଲ ଲୋକ ଯଦି ପ୍ରଶ୍ନ ପଚାରିବେ ଆମେ ଉତ୍ତର ବି ଦେଇପାରିବାନି। ଯଦି ମନ୍ଦିରରେ ଯାଇକି ଭଗବାନ ଲୋକମାନେ ମରିଯିବେ, ମହଲକୁ ଗଲେ ମରିବେନି, ତାହେଲେ ମନ୍ଦିର ବନ୍ଦ କରିଦେବା ଦରକାର ସୁଚା ମରିକି, ଭଗବାନଙ୍କର କିଛି ଶକ୍ତି ନାହିଁ। ତାହେଲେ ଅଧୀନରେ ସମସ୍ତ ରୁଲ୍ସ ରେଗୁଲେସନ ବର୍ତ୍ତମାନ କାହା ଅଧୀନରେ ଅଛି? ବ୍ରାହ୍ମଣ ଆଉ ଗାଭୀ ଏମାନଙ୍କର ସବୁ ଯେତେ ରୁଲ୍ସ ରେଗୁଲେସନ ସବୁ କାହା ହାତରେ ଅଛି? ସରକାର ହାତରେ ଅଛି। ଆଗରୁ ସେଟା ନଥିଲା, ଆଗରୁ ବ୍ରାହ୍ମଣ ଅଧୀନରେ ରହୁଥିଲେ କିଏ? କ୍ଷତ୍ରିୟ ମାନେ, ସେମାନେ ସବୁକିଛି କରିପାରିବେ। ଆଉ ଯିଏ ଗୋମାତାଙ୍କ ଦେହରେ ଟଚ୍ ଲଗେଇଲା, ବ୍ରାହ୍ମଣ ଦେହରେ ଲଗେଇଲା ହାତ, ସିଏ ବିନାଶ ହବ, ସିଏ ପରଶୁରାମ କାହିଁକି ଆଉ କ୍ଷତ୍ରିୟ କଲେ? ଏ କ୍ଷତ୍ରିୟ ମାନଙ୍କୁ କାହିଁକି ଏକୋଇଶ ବାର କ୍ଷତ୍ରିୟ କଲେ? କେମିତି ପାଇଁ? ଗାଭୀ ପାଇଁ, ଗାଭୀ ପାଇଁ ନା? ଗାଭୀକି ଲୁଚିକି ନେଇଗଲେନି କିଏ? କର୍ତ୍ତବ୍ୟ ଜାଣିଛ ନା? ଆସିଲା ଆଶ୍ରମକୁ, ଆସିଲା ବେଳକୁ ପରଶୁରାମଙ୍କର ପିତା ଜମଦଗ୍ନି ତାଙ୍କର ବହୁତ ସୁନ୍ଦର ସବୁ ବ୍ୟବସ୍ଥା କଲେ, ଭୋଜନ ରହିବାର ବ୍ୟବସ୍ଥା ସବୁ କିଛି କଲା ପରେ କହିଲେ ମୁଁ ତୁମେ ଏଇ ଗାଭୀଟିକୁ ନେବି। କାରଣ ଶୁଣୁଥିଲା ଗୋଟେ ଦିନ ଦୁଇ ଦିନ ତଳେ ଶୁଣୁନଥିଲେ, ସମୁଦ୍ର ମନ୍ଥନ ଯେଉଁ ବାହାରିଲା ଗାଭୀ, ତାକୁ ଦେବତା ନେବା ପାଇଁ ଚାହିଁଲେନି କି ଅସୁର ନେବା ପାଇଁ ଚାହିଁଲେନି? କିଏ ନେବା ନେଇ ଚାହିଁଲେନି? ଦେବତାମାନେ ମନା କଲେ। ଗାଈ ରଖିବା ମାନେ ଚିନ୍ତା, ବର୍ତ୍ତମାନ କିଏ ଗାଈ କିଏ ରଖିବ? କୁକୁର ରଖିଲେ ଭଲ, କୁକୁର ଫ୍ଲାଇଟ୍ରେ ନେଇଯାଇପାରିବେ, ତା ବ୍ୟବସ୍ଥା ହେଇଗଲାଣି। ଗାଈଟାକୁ ଟ୍ରେନ୍ରେ ନେଇପାରିବ, ଗାଈଟାକୁ କୁଆଡ଼େ ନେଇକି ଯିବ? ତୁ ଗାଈ କିଏ ରଖିବୁ? କିନ୍ତୁ କ୍ଷୀର ଖାଇବୁ, ଗାଈ ରଖିବନି କ୍ଷୀର ଖାଇବୁ, କାହା କ୍ଷୀର ଖାଉଛୁ ତୁମେ? ତୁମକୁ ଜଣା, ଭଗବାନଙ୍କୁ ଜଣାଥିବ। ଗୋମାତା କିଏ ରଖିବେନି? ସେ ଦେବତାମାନେ ଚାହୁଁନାହାନ୍ତି କି ଅସୁରମାନେ କିଏ ଚାହୁଁନାହାନ୍ତି? ଭଦ୍ର ଲୋକ, କିନ୍ତୁ ଗାଈ ରଖିବୁନୁ, ଗୋମାତା ରଖିବୁ, ଏଇଟା ବର୍ଡନ। ଭୋଗଗଡ ବୁଲିବାକୁ ଯାଇପାରିବନି, କିଛି କରିପାରିବନି ଜୀବନ ଦିନ, ଲୋକ ଲୋକମାନଙ୍କ ମନପ୍ରତି ସେୟା ହେଇଗଲା। ଏଗେନଷ୍ଟ ଏବେ ମୁଁ ଯାଇଥିଲି, ସେ ଦେଖିକି ଆଇଲି, ସେ ଆଜି ଖରାବେଳେ ଯେଉଁ ଯାଇଥିଲେ, 90 ଏକର ଜମି, 90 ଏକର ଜମି ଗୋଚର ଅଛି, ଯାଇଥିଲୁ ଆମେ ଦେଖି ଆଇଲେ। ତାର ଚିନ୍ତା କର, ମୁଁ ତାଙ୍କୁ ସେ ବୁଝାଉଥିଲେ ଗାଁ ଲୋକ, 90 ଏକର ଜମି, ଲୋକମାନେ କେତେ ଗାଈକି ଭଲ ପାଉଥିବେ, ଛାଡ଼ିଦିଅ ନାଇଁ ନବେ ଏକର ରଖ ଛାଡ଼ିଦିଅ ଗୋମାତା ଆସିକି ଚରିବେ। ଲୋକ ଗାଈ ରଖୁଥିଲେ ନା, ସେଥିରେ ଦେବତାମାନେ ନୁହନ୍ତି କି ଅସ୍ତ୍ରମାନେ କେହି ନେଲେଣି, ନେଲେ କି ଋଷିମାନେ ଯମଦଗ୍ନି ବଶିଷ୍ଠ ଏମାନେ ସବୁ ସମସ୍ତେ ଗାଭୀ ରଖୁ, ସମସ୍ତଙ୍କ ଆଶ୍ରମରେ ଗାଭୀ ରହିଥିଲା, ଆଶ୍ରମ ମାନେ ଗାଭୀ। ପ୍ରଭୁପାଦ ବିଦେଶରେ ଯାଇ ଗାଈ ପ୍ରୋଟେକ୍ସନ୍ କହିଲେ, ଆଉ ଗୋମାତା ନାହାନ୍ତି ମାନେ ଭଗବାନ ସେଠି କେବେ ରହିବେନି, ଖୁସିରେ ରହିବେନି, ଭଗବାନ କେବେ ଆନନ୍ଦକୁ ଲାଗିବନି। ଭଗବାନ ଗାଈ ଚରଉଥିଲେ ତୁମେ ଗାଈ ରଖିବେନି ଆଶ୍ରମରେ, ଭଗବାନ ମୋତେ ଭଲ ପାଇବେନି। ଋଷିମାନଙ୍କର ମୁଖ୍ୟ ଆୟୁଧ ଥିଲେ କିଏ, ଗୋମାତା। ଯଦି ଗୋମାତା ସେବା ଠିକ୍ସେ ହେଉଛି, ଭଗବାନଙ୍କ ସେବା ଟିକେ କମିଗଲେ ଭଗବାନ ଦୁଃଖ କରିବେନି, ତାଙ୍କର ପ୍ରିୟ ଗୋମାତା। ତେଣୁ ସେ ଗାଭୀଟାକୁ ଗାଭୀକୁ ଚାହିଁଲେ ନେବା ପାଇଁ କିଏ କର୍ତ୍ତବ୍ୟ ଯାଇଛନ୍, ଜବରଦସ୍ତି ଦେଲେ ନେଲେ। ସେତେବେଳେ ବଳରାମ ନାହାନ୍ତି କିଏ, ପରଶୁରାମ ନାହାନ୍ତି, ସବୁ ଭାଇମାନେ ବଣକୁ ଯାଇଛନ୍ତି, ଆସିଲେ ଆସିଲା ଦେଖିଲା ବେଳକୁ ଗାଭୀ ଗାଭୀ କାନ୍ଦୁଛନ୍ତି, ପିତା କାନ୍ଦୁଛନ୍ତି, ନା କ'ଣ ନା ଗାଭୀକି ନେଇଯାଇଛନ୍ତି, ଅପହରଣ କରିକି ନେଲେ ଗଲେ। ଆଉ କାହିଁ ଗୋମାତାଙ୍କୁ ତୁମେ ଆଣିଲ ଗଲେ, ଆଉ ଗଲେ ପୁତ୍ରମାନଙ୍କୁ ସବୁ ବିନାଶ କରି କାହାକୁ କାର୍ତ୍ତବିଜର୍ଜନକୁ ବିନାଶ କରି ଫେରିଲେ। ଆଗେ କାର୍ତ୍ତବିଜନ ମାରିଲେ ପୁତ୍ର କାର୍ତ୍ତବିଜର୍ଜନକୁ ମାରିକି ଗୋମାତାଙ୍କୁ ଧରିକି ଫେରିଲେ। ତୁମେ କାହିଁକି ଆଣିଲ, ସେ ବି ଦେବା ପାଇଁ ଚାହୁଁନଥିଲା, ହେଲା ଘମାଙ୍କୁ ଯୁଦ୍ଧ ପରଶୁରାମ ତାଙ୍କୁ ସବୁ ବିନାଶ କଲେ, କରି ଫେରିଲେ, ଗୋମାତାଙ୍କୁ ଆଣିକି ଦେଲେ। କାରଣ ସେମାନେ ସିଧା ଗାଈଙ୍କ କତିରୁ କ୍ଷୀର ଆଣୁଥିଲେ, ଭଗବାନଙ୍କର ଉପାସନା କରୁଥିଲେ, ଘିଅ କରୁଥିଲେ, ଉପାସନା କରୁଥିଲେ। ଭଗବାନଙ୍କର କିଣାପିଣା ନାହିଁ, ସେଟା ଘିଅ ନୁହେଁ, ସେ କ'ଣ ମିଶଉଛନ୍ତି କ'ଣ କରୁଛନ୍ତି କିଛି ନାହିଁ, ସିଧା ସବୁ ନିଜେ ସେବା କରୁଥିଲେ, ଯାହା ଆଣୁଥିଲେ ପ୍ରଭୁଙ୍କର ଯଜ୍ଞାଦି କରୁଥିଲେ, ସେମାନେ ତ ଯଜ୍ଞ ସେତେବେଳେ ଥିଲା ନା, ସବୁ ଯଜ୍ଞାଦି କରୁଥିଲେ, ସେ ମନ୍ତ୍ର ସିଦ୍ଧି ପ୍ରାପ୍ତ ହଉଥିଲେ, ଗୋବର ଆଶ୍ରମର ଗୋବର ଲିପା ହଉଥିଲା। କିନ୍ତୁ କର୍ତ୍ତବ୍ୟ ଜେଜେଙ୍କର ପୁଅଙ୍କ ମାନଙ୍କର କ'ଣ ରହିଲା, କ୍ରୋଧ ରହିଲା, ଆରେ ମୋ ବାପାଙ୍କୁ ମାରିଦେଲେ ଏମାନେ, ଆଉ ସେ ସହସ୍ର ବାହୁ ପାଇଥିଲେ, ତାକୁ ମାରିକି ପରଶୁରାମ ଆସିଲେ, ଥିଲେ ବ୍ରାହ୍ମଣ କିନ୍ତୁ ଆଜି ଗାଭୀଙ୍କ ପାଇଁ କ୍ଷତ୍ରି ହେଲେ, ବଦଳେଇ ଦେଲା ତାଙ୍କ ସ୍ୱଭାବଟାକୁ, ଆଉ ଥିଲେ କ'ଣ ବ୍ରାହ୍ମଣ ନା, ଆଉ ପିତା ତାଙ୍କର ବ୍ରାହ୍ମଣ ନା, ଆଉ ଋଷିକୂଳର ଆସି, ଆଉ କିନ୍ତୁ କ୍ଷତ୍ର କାହିଁକି ହେଲା ଆଜି, କେବଳ ଏଇ ଗୋମାତାଙ୍କୁ ବିନାଶ ମାନେ ଗୋମାତାଙ୍କୁ କଷ୍ଟ ଦେଲେ ବୋଲି କହିଲେ, ନା ମୋତେ ପରଶୁ ଧରିବାକୁ ପଡ଼ିବ। ତାଙ୍କ ବାପା ମା ଏମିତି କ୍ରନ୍ଦନ କରୁଥିଲେ, ପୁରା ଗଲେ ଏକାତବିଜୟ ନମାରି ଗୋମାତାଙ୍କୁ ଧରିକି ଆସିଲା ପରେ ଏଣେ ଯାଇଛନ୍ତି, ଥରେ ପୁଣି ବଣକୁ ଯାଇଛନ୍ତି, ପୁଅମାନେ ପ୍ରତିଶୋଧ ନେବା ପାଇଁ ଆସିଲେ, ଆସି ବାପା ଧ୍ୟାନରେ ବସିଛନ୍ତି, ସମସ୍ତଙ୍କୁ କାଟିଦେଲେ, ମା କାନ୍ଦିଲେ, ମାଙ୍କର କରୁଣ କ୍ରନ୍ଦନ ଶୁଣି ପରଶୁରାମ ଆସିଲେ, ସେଠୁ ଧରିଲେ ପରଶୁ। ଏ କ୍ଷେତ୍ରରେ ମାନେ ଏତେ ଉନ୍ନତ ବ୍ରାହ୍ମଣମାନଙ୍କୁ ମାରିବା ପାଇଁ ଗାଭୀଙ୍କୁ ଦଣ୍ଡ ଦେବା ପାଇଁ ଚାହୁଁଛନ୍ତି, ଠିକ୍ ଅଛି ଚାଲ ବିନାଶ କର ପୁରା କ୍ଷେତ୍ରକୁ, ସବୁ ନିଧନ କରିଦେଇଥିଲେ ବ୍ରାହ୍ମଣ ଆଉ ଗାଭୀ। ଏ ଦୁଇ ଜଣଙ୍କର ପ୍ରୋଟେକ୍ସନ୍ ହେବାର ଆବଶ୍ୟକ, ସେଟା କଳିଯୁଗରେ ହେଇପାରିବନି, କଳିଯୁଗରେ ଏଇଟା ବିରୋଧୀ, ପୁରା ସମ୍ପୂର୍ଣ୍ଣ ବିରୋଧୀ, ବ୍ରାହ୍ମଣ ସଭ୍ୟତା ଆଉ ଗୋମାତା ସଭ୍ୟତାର ପୁରା ବିରୋଧୀ। ଆମର କୌଣସି ଧର୍ମ ଉପରେ ସେ ଖ୍ରୀଷ୍ଟିଆନ ମାନେ ଗୋମାତାକୁ ମାରିକି ଖାଇଦେଉଛନ୍ତି, ହିନ୍ଦୁମାନେ ନା ଖ୍ରୀଷ୍ଟିଆନ ମାନେ ଖାଇଦେଉଛନ୍ତି, ଆମେ ସେଥିପାଇଁ ଗୋମାତା ରଖୁଛେ, ଏ ଭାବନା ଆମର ନୁହେଁ। ଏ ଭାବନା ଆମେ ଯେମିତି ଅଲଗା ସ୍ପିରିଟରେ ଯୋଉ ସବୁ ଗୋଶାଳା କରାଯାଉଛି, ସେମିତି ସେ ଭାବନା ଆମର ନୁହେଁ। ଇଏ ହିଁ ଦେବତାମାନଙ୍କୁ, ଗୋମାତା ରହିଲେ ଭଗବାନ ଖୁସି ହେବେ ଆଉ ଦେବତାମାନେ ସବୁ ସୃଷ୍ଟିରେ ଖୁସି ହେବ, ଏଇଟା କୌଣସି ରାଜନୈତିକ ଜିନିଷ ନୁହେଁ। ସେଥିପାଇଁ ଭକ୍ତ ଯୋଉ ପୋଷଣ କରନ୍ତି, ସେ କୌଣସି ସାମାଜିକ ସ୍ତର ଦୃଷ୍ଟିରୁ ଗୋମାତାଙ୍କୁ ରଖନ୍ତିନି, ଭଗବାନଙ୍କର ପ୍ରିୟ ବୋଲି। ଯେମିତି ଇନ୍ଦ୍ର କ'ଣ ଚାହୁଁଛନ୍ତି, ଗୋମାତାଙ୍କୁ ନଷ୍ଟ କରିବା ପାଇଁ, କାହିଁ ବ୍ରଜରେ ଗାଭୀଙ୍କ ଯୋଗୁଁ ଅଧିକା କ୍ଷୀର ଘୃତ ପାଇକି ନନ୍ଦ ମହାରାଜ ଆଜି ଐଶ୍ୱର୍ଯ୍ୟାନ୍ୱିତ ହେଇଛନ୍ତି, ଆଉ ସେ ଗାଈକୁ କିଏ ପାଳନ କରୁଛନ୍ତି ନା କୃଷ୍ଣ, କୃଷ୍ଣ ଆସିବା ଠାରୁ ଗାଈମାନେ ଅଧିକା କ୍ଷୀର ଦେଉଛନ୍ତି, ଏଇଟା ସତ। କୃଷ୍ଣଙ୍କ ସହିତ ଗୋମାତାଙ୍କର ପୁରା ସମ୍ପୂର୍ଣ୍ଣ ସମ୍ପର୍କ ରହିଛି, ଯେଉଁଠି କୃଷ୍ଣ ରହିବେ ସେଥିପାଇଁ ଗୋଟେ ବୈଜ୍ଞାନିକ କେମିତି ଗୋଟେ ମୁଁ ଆର୍ଟିକିଲ ପଢ଼ିଥିଲି, ଗୋଟେ ଦେଇଥିଲା ସେ ଗୋମାତା ଉପରେ ଆର୍ଟିକିଲଟା, ଯେଉଁ ଗୋଶାଳାରେ ବଂଶୀର ସ୍ୱର ବାଜିବ ସେଠି ଗାଈମାନେ ଅଧିକା କ୍ଷୀର ଦେବେ, ଟେଷ୍ଟ ପୁରା ଏକ୍ସପେରିମେଣ୍ଟାଲ ଦିଆହେଇଛି, ରିସର୍ଚ୍ଚ କରିକି ବର୍ତ୍ତମାନ ଗାଈ କ୍ଷୀର କେମିତି ତୁମେ ଅଧିକା ପାଇବ, ତା ଭିତରେ ଏଇ ଖାଦ୍ୟ ଦିଅ, ତାଙ୍କୁ 30 ଲିଟର ଫ୍ରେଶ୍ ପାଣି ଦିଅ, ଦାନା ଦିଅ, ଗାଈକି ଘାସ ଦିଅ, ତା ଭିତରେ ଆଉ ଗୋଟେ ଜିନିଷ ରଖାହେଇଛି, ବାୟୁ ଠିକ୍ସେ ଯିବା ଯାତାୟତ କରିବା ଦରକାର, ଠିକ୍ସେ ପବନ ଯାଉଥିବ, ଫ୍ରେଶ୍ ପବନରେ ସେମାନେ ଶୋଉଥିବେ, କଚଡ଼ା ଗନ୍ଧ ଯେମିତି ତାଙ୍କ ନାକକୁ ନ ବାଜିବ, ଅପରିଷ୍କାର ଜାଗାରେ ତାଙ୍କୁ ରଖିବନି, ପରିଷ୍କାର ପରିଚ୍ଛନ୍ନ କରୁଥିବ। ଆଉ ତା ଭିତରେ ସବୁଠୁ ଗୋଟେ ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ ସେ ଲେଖିଛନ୍ତି, ଯଦି କ୍ଷୀର ତୁମେ ଚାହୁଁଛ ଅଧିକା, ଏ ଆଜିକାଲି ଯେମିତି ସବୁ ଭିଟାମିନ୍ ଗୁଡ଼ା ଦେଇଦେଇକି ତମ କ୍ଷୀର ଇଏ କରିଦେବେ, ସେମିତି ନାହିଁ, ସେ କହୁଛନ୍ତି ନାହିଁ, ତାଙ୍କୁ ଖୁସିରେ ରଖ, ସ୍ନେହରେ ରଖ, ଆଉ ସେଠି ଯଦି ବଂଶେଶ୍ୱର ବାଜିବ ଅଧିକା କ୍ଷୀର ଦେବେ, ତାହେଲେ ସେ ବଂଶେଶ୍ୱର ସେ ଜାଣିପାରିବେ କୃଷ୍ଣଙ୍କର, କୃଷ୍ଣଙ୍କ ସହିତ ତାଙ୍କ ସମ୍ପର୍କ ରହିଛି, ସମ୍ବନ୍ଧ ରହିଛି। ଏ ସ୍ୱର୍ଗପୁରରେ କ'ଣ ଦେଖନ୍ତୁ, ଇନ୍ଦ୍ର ଦେବରାଜ ଇନ୍ଦ୍ରାଜୀ କ'ଣ ବିନାଶ କରିବା ପାଇଁ, ପ୍ରଳୟ କରିବା ପାଇଁ ଚାହୁଁଛନ୍ତି, ପୁରା ପ୍ରଳୟ କରିଦେବି, ଆସୁଛନ୍ତି ହିଁ, ନିଜେ ଆସୁଛନ୍ତି ହରିବତରେ, ଆଉ ଗୋମାତାମାନେ ଆଗେ ହିଁ ଆସୁଛନ୍ତି, ବସ୍ୟମାନଙ୍କୁ ଧରି ମୁଖକୁ କାଲି ଶୁଣୁଥିଲେ ନା, ମୁଖକୁ ସବୁ ତଳକୁ କରିକି ଆସୁଛନ୍ତି, ଧାଇଁ ଧାଇଁକା କୃଷ୍ଣଙ୍କର ଶରଣ ଯାଉଛନ୍ତି, ଭଗବାନ କୃଷ୍ଣଙ୍କର ଶରଣ ଯାଉଛନ୍ତି। ଆଉ ସେମାନଙ୍କ ଭିତରେ ଏତେ ଯାହା କୁହନ୍ତି ସ୍ନେହ ମମତା ସମ୍ପର୍କ ରହିଛି, ବହୁତ ସ୍ନେହ ମମତା ସମ୍ପର୍କ ରହିଛି। ଜଣେ ଜଣେ ଗାଈ ଯଦି ଗୋଟେ ଆବାଜ କରିଦେବ, ସମସ୍ତେ ଗାଈ ଠିଆ ହେଇପଡ଼ିବେ, କ'ଣ ବିପଦ ପଡ଼ିଲା, କ'ଣ ତାକୁ ହେଲା। ହଁ, ଏ ଯେଉଁ କୋଠ ଭିତରେ ଗାଈ ରହିଛନ୍ତି, ତୁମେ ଗୋଟେ ଗାଈକି ନେଇଯାଅ, ଦେଖିବ ସେ ଗାଈ ପଳେଇଗଲା ପରେ ସେ ସମସ୍ତେ ଗାଈ ତାକୁ ଅନେଇବେ, ଖୋଜୁଥିବେ କୁଆଡ଼େ ଗଲା ସେ ଗାଈଟି, ଭାବନି ଯେ ସେ ଚିହ୍ନି ପାରୁନି, ତାଙ୍କ ଭିତରେ ସବୁ ଗାଈ ସମସ୍ତେ ଚିହ୍ନିଛନ୍ତି, ସେ ଭାଁ ଭାଁ ହେବେ। ପଶୁମାନଙ୍କର ଜ୍ଞାନ ଅଛି, ଆମେ ସେ ଗୁରୁଦେବ ଯେତେବେଳେ ଥିଲେ ଆମେ ସବୁ ଜାଣିଛୁ, ଗୁରୁଦେବ ସେ ପ୍ରବଚନ ଦିଅନ୍ତି, ଆମେ ବି ଦେଖିଛୁ, ମୁଁ ବି ନିଜେ ଦେଖିଛି, ସେ ଛେଳି କାଟିବାକୁ ନେବେ କିଏ, ଯେଉଁମାନେ ସବୁ ଘାତକ ଗୁଡ଼ାକ ନେବେ, ସେ ବିକ୍ରି କରିବେ ତା ମାଂସକୁ, ବହୁ ଆମ ମନ୍ଦିର ଦେଇକି ଯିବେ, ସେ ଯେତେବେଳେ ଠିକ୍ ମନ୍ଦିର ପାଖରେ ହେବେ, ଭାଁ ଭାଁ ସେ ମନ୍ଦିର ଗେଟ୍ ପାଖରେ ହେବେ, ଜାଣିପାରିବେ ଏଠି କ'ଣ, ସେ ଗୋଟେ ଜୀବଟା ଛେଳିଟା, ପୁଣି ଗୋମାତା କଥା କ'ଣ କହିବ, ସେ ଗେଟ୍ ପାଖରେ ଆମେ ଦେଖିଛୁ କେତେ ଥର ଦେଖୁଛୁ, ଭାଁ 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 ସେଠି ନେବେ, ସିଆର ବି ସବୁ କାଟିବା ପାଇଁ ଆଣ ନେବେ ଇଆଡ଼କୁ ଆଡ଼କୁ ଗାନ୍ଧୀ ମାର୍କେଟ ଆଡ଼କୁ, ସେ ସେଇ ସେଇଠି ଭାଁ 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 ହବ। ଗୁରୁଦେବ କହିବେ ତୋତେ ଆଉ କ'ଣ ବଞ୍ଚେଇବୁ ଆମେ, ହେଇଗଲା ସେ ଧରିକି ତୋତେ ଯାଉଛି କାଟିବା, ଆଉ ଏଇଠି ଭାଁ ଭାଁ ହେଲେ କ'ଣ ହବ, ସେ ସେଇଠି ହବ, ଜାଣିପାରନ୍ତି ଜୀବ ହୃଦୟରେ ଭଗବାନ ଅଛନ୍ତି ନା। ଗୋମାତା ଆଉ ବସ୍ୟମାନେ ବ୍ରଜବାସୀମାନେ ସମସ୍ତେ ଆସିଲେ, ଥିଲେ କେଉଁଠି, ସବୁ ଅଲଗା ଅଲଗା ସ୍ଥାନମାନଙ୍କରେ ଥିଲେ, ସମସ୍ତେ ଗୋବର୍ଦ୍ଧନ କୃଷ୍ଣଙ୍କର ଶରଣ କଲେ, କୃଷ୍ଣ ତାଙ୍କୁ ଧରି ଗୋବର୍ଦ୍ଧନ ଆସିଥିବେ। କୃଷ୍ଣ କୃଷ୍ଣ ମହାବାହୁ ମହାଭାଗମ ତ୍ୱନ୍ନାଥମ ଗୋକୁଲମ ପ୍ରଭୁ ତ୍ରାତୁ ମହର୍ଷି ଦେବାନାମ କୁପିତସ୍ତତ ଭକ୍ତବତ୍ସଳ। ସେତେବେଳେ ବ୍ରଜବାସୀମାନେ କହିବାକୁ ଲାଗିଲେ, ହେ ଭକ୍ତବତ୍ସଳ ମହାଭାଗ ଶ୍ରୀକୃଷ୍ଣ, ହେ ପ୍ରଭୁ କୃଷ୍ଣ, ଇନ୍ଦ୍ରଙ୍କର ଠାରୁ ଆପଣମାନେ ଆପଣଙ୍କର ଅଧୀନ ଗୋକୁଳବାସୀମାନଙ୍କୁ ଇନ୍ଦ୍ରଙ୍କ ଠାରୁ ରକ୍ଷା କରନ୍ତୁ, ଆମମାନଙ୍କୁ ପରିତ୍ରାଣ କରନ୍ତି, ଆପଣ ପରିତ୍ରାଣ କରନ୍ତୁ, ଆପଣ ହିଁ ସମର୍ଥ ବ୍ୟକ୍ତି। ବର୍ତ୍ତମାନ ପ୍ରଶ୍ନ ଆସିବ, କୃଷ୍ଣ ସେତେବେଳେ କେତେ ବର୍ଷରେ ଥିଲେ, 7 ବର୍ଷରେ ଥିଲେ, 7 ବର୍ଷର ବାଳକ ପାଖକୁ ବ୍ରଜର ଏତେ ବଡ଼ ବଡ଼ ନନ୍ଦ ମହାରାଜଙ୍କୁ ଛାଡ଼ିକି, ଉପାନନ୍ଦଙ୍କୁ ଛାଡ଼ିକି ସମସ୍ତେ କୃଷ୍ଣ ପାଖକୁ କାହିଁକି ଆସିଲେ, ସମସ୍ତେ ଯେଉଁ ବ୍ରଜବାସୀମାନେ ଗାଭୀଙ୍କ ସହିତ ସମସ୍ତେ କୃଷ୍ଣ ପାଖକୁ କାହିଁକି ଆସିଲେ, କାରଣ ସମସ୍ତେ ଗର୍ଗାଚାର୍ଯ୍ୟଙ୍କର ବଚନଟାକୁ, ବ୍ରଜରେ ସବୁଠୁ ବଡ଼ ପ୍ରସାଦ ଥିଲା ଯେତେବେଳେ ନାମକରଣ ହେଲା କାହାର, କୃଷ୍ଣଙ୍କର, ଅନ୍ୟ ସର୍ବଦୁର୍ଗା ଆଣି ଜୟ ମଞ୍ଜମ ତରିଷ୍ୟତି ନନ୍ଦ ମହାରାଜଙ୍କୁ କହିକି ଗଲେ ଗର୍ଗାଚାର୍ଯ୍ୟ। ଗର୍ଗାଚାର୍ଯ୍ୟ ବ୍ରାହ୍ମଣ, ବହୁତ ଯାହା କୁହାଯାଏ ଭଗବତ ଶକ୍ତି ସମ୍ପନ୍ନ ବ୍ରାହ୍ମଣ, ସେ କହିଥିଲେ ନନ୍ଦ ତୁମର ଏ ବାଳକକୁ ବହୁତ ସାବଧାନ ରଖିବ, ତାଙ୍କୁ କହିଲେନି ଭଗବାନ ବୋଲି, ଭଗବାନ ବୋଲି କହିଦେଲେ ନନ୍ଦ ଆଉ ଭଲ ପାଇବେ କେମିତି, ପାଶ୍ଚଲ୍ୟ ସ୍ନେହ କେମିତି ଆସିବ। ଅନେନ ସର୍ବଦୁର୍ଗାଣି ସଦୁର୍ଗାଣି ବିପଦମ ସର୍ବଦୁର୍ଗାଣି, ସବୁ ପ୍ରକାର ବିପଦରୁ ଏଇ ବାଳକ ଜୟମ ଏବଂ ତରିଷ୍ୟତି, ଏଇ ବାଳକର କୃପାରେ ବା ଏ ବାଳକ ଦ୍ୱାରା ତୁମେ ବହୁ ବିପଦରୁ ରକ୍ଷା ପାଇବ। ନନ୍ଦ ମହାରାଜ ଏଇଟା ସମସ୍ତଙ୍କୁ କହିଦେଇଥିଲେ, ଯେତେବେଳେ ବିପଦ ଆସେ ସେତେବେଳେ କୃଷ୍ଣଙ୍କ ଶରଣ ଯାଆନ୍ତି, କୃଷ୍ଣ ବଡ଼ ହୁଅନ୍ତୁ ଛୋଟ ହୁଅନ୍ତୁ ସେଥିରେ କିଛି ମତଲବ ନାହିଁ, ସେମାନେ ସମସ୍ତେ କେହି ଆଉ ଚିନ୍ତା କରନ୍ତିନି ଯେ କୃଷ୍ଣ ଛୋଟ ପିଲାଟା 7 ବର୍ଷର ପିଲାଟା ଇଏ କ'ଣ କରିପାରିବେ, ଏତେ ବଡ଼ ବର୍ଷା ଧାରା ହେଉଛି କ'ଣ କରିପାରିବ, ଆମର କ'ଣ ଆସିବ, ଭଗବାନ କ'ଣ କରିପାରିବ, ମୋର ତ କ୍ୟାନ୍ସର ହେଇଗଲେ ମୁଁ ମରିଯିବି, ଆଉ ଭଗବାନ କ'ଣ କରିପାରିବ, ତା ପ୍ରଥମରୁ ତୁମେ ଆମ ଆଇଡ଼ିଆରୁ ଗୋଟେ ଭଗବାନଙ୍କୁ ରିଜେକ୍ଟ କରିଦେଲେ, ତାର କ୍ୟାନ୍ସରଟା ଭଗବାନଠୁ, କ୍ୟାନ୍ସର ଜୀବାଣୁ ଗୁଡ଼ାକ ଭଗବାନଠୁ ବଡ଼, ଆମ ମୁଣ୍ଡରେ ଆଗେ ଏଇ ଜିନିଷ ପଶିଯାଉଛି ନା, ଏ ଭଗବାନ ସମସ୍ତ ଅସମ୍ଭବ, କ୍ୟାନ୍ସରଟା ଡକ୍ଟର ପାଇଁ ଅସମ୍ଭବ, ଗୋଟେ ବ୍ୟକ୍ତି ପାଇଁ ଅସମ୍ଭବ, ଭଗବାନ ପାଇଁ ଅସମ୍ଭବ ନୁହେଁ, ଅସମ୍ଭବ ଶବ୍ଦ ଭଗବାନଙ୍କ ଡିକ୍ସନାରୀରେ ନାହିଁ, ଏଇଟା ଗୋଟେ ଫୁଲ୍ସ ଡିକ୍ସନାରୀରେ ଅଛି, ମୂର୍ଖମାନଙ୍କ ଡିକ୍ସନାରୀରେ ଅଛି ପ୍ରଭୁପାଦ କୁହନ୍ତି। ଅସମ୍ଭବ ଶବ୍ଦରେ ଭଗବାନ ପାଖରେ ଲାଗିପାରିବେନି। ଯିଏ ଅସମ୍ଭବକୁ ବିଶ୍ୱାସ କରୁଛି ସେ ଭଗବାନଙ୍କର ଭକ୍ତ ନୁହେଁ। ଯିଏ ସମ୍ଭବ ଅସମ୍ଭବ କ'ଣ ଏଇଟା କହୁଛି ଜାଣିଛ ନା ଜିନିଷ ମାପନ୍ତି କ'ଣ କୁହନ୍ତି ନିକିତି ଆମେ ନିକିତିରେ ସବୁବେଳେ ତୋଲୁଛେ ଏଇଟା ସମ୍ଭବ ଏଇଟା ଅସମ୍ଭବ ଏଇଟା ସମ୍ଭବ ଏଇଟା ଅସମ୍ଭବ ନାଇଁ ଅସମ୍ଭବ ସମ୍ଭବ ଭଗବାନଙ୍କ ପାଖରେ କିଛି ନାହିଁ। ସେ ସବୁ କରିଦେଇପାରିବେ ଅସମ୍ଭବକୁ ସମ୍ଭବ କରିବେ ସମ୍ଭବକୁ ଅସମ୍ଭବ କରିବେ ସେଥିପାଇଁ ତ ସେ ଭଗବାନ ନହେଲେ ଭଗବାନ କ'ଣ ପୂଜା କରିବା ଆବଶ୍ୟକ କ'ଣ ଅଛି କିଛି ଆବଶ୍ୟକ କି ନାହିଁ। ଯେଉଁଟା ଅସମ୍ଭବ କେଉଁ କେଉଁ ଲୀଳାରେ ଯେମିତି ରାମଲୀଳାରେ ରାମଲୀଳାରେ ଅସମ୍ଭବ କାମ ରାମ କରିଛନ୍ତି କିନ୍ତୁ ସେଠି ଅସମ୍ଭବଟାକୁ ରାମଙ୍କର ମହତ୍ଵ ବେଶୀ ନାହିଁ। ଯେମିତି ସେତୁବନ୍ଧନ କଲେ ସେତୁବନ୍ଧଟା କଲେ ହେ କେତେ ବାନରକୁ ଡାକିଲେ ମାନବମାନଙ୍କ ସହାୟତାରେ ସବୁ କଲେ ମହିମାଟା କାହାର ଅଧିକା ହେଲା ମହିମାଟା ସେଠି କାହା ହାତରେ କିଏ ପଥର ପକାଉଥିଲେ ସେଠି ନଳ ନୀଳ ଦିଭାଇଦି ନା ସେମାନେ ପଥର ପକେଇଲେ ବାସିବ ଆଉ କିଏ ପକେଇଲେ ହବନି। ସବୁ ଲୀଳାରେ ଭଗବାନଙ୍କର ଭଗବତ୍ତା ଅଛି କିନ୍ତୁ କୃଷ୍ଣ ଲୀଳାରେ ଗୋଟେ ଅଦ୍ଭୁତ କାମ ଅଛି। କୃଷ୍ଣ ସବୁବେଳେ ସିଙ୍ଗିଲ ହ୍ୟାଣ୍ଡେଡ୍ ସବୁ ଜିନିଷ ଏକାଏକ କରିବେ। ମୋ ପାଖକୁ କି ତୁମେ ତୁମର କିଛି ସପୋର୍ଟ ମୋର ଆବଶ୍ୟକ କି ନାହିଁ ବିଶେଷ କରିକି ଅସମ୍ଭବ କାମ କଲାବେଳେ ଅସମ୍ଭବ କାମ କଲାବେଳେ କୃଷ୍ଣ କାହାର ସପୋର୍ଟ ନେଇନାହାନ୍ତି। ତୁ ଦେଖ ମହାଭାରତ ଯୁଦ୍ଧ ଗୋଟେ ବିଲକୁଲ ଅସମ୍ଭବ କାମ ହଜାର ହଜାର ବର ସବୁ ହଜାର ହଜାର ଦେବତାମାନଙ୍କର ଋଷିମାନଙ୍କର ବର ସବୁ ପୁରା ଦୁର୍ଯ୍ୟୋଧନଙ୍କ ମୁଣ୍ଡ ଉପରେ ଥିଲା। ଦୁର୍ଯ୍ୟୋଧନଙ୍କର ପକ୍ଷ ଦୁର୍ଯ୍ୟୋଧନ ଆଉ ଦୁର୍ଯ୍ୟୋଧନ ସହିତ ଯେଉଁମାନେ ଥିଲେ ଅସମ୍ଭବ ଗୋଟେ ଅସମ୍ଭବ କାର୍ଯ୍ୟ। ପିତାମହ ଭୀଷ୍ମ ଥିଲେ ଶହେ ପୁତ୍ର ଥିଲେ ବଳରାମ ବି ଥିଲେ ବଳରାମ ବି ତାଙ୍କ ପଟରେ ଥିଲେ ବଡ଼ଭାଇ ବି ସେପଟରେ ଥିଲେ ପଳେଇଥିଲେ ସେଟା ତୀର୍ଥକୁ କିନ୍ତୁ ହାତଟା ରହିଥିଲା କାହା ଉପରେ ଦୁର୍ଯ୍ୟୋଧନ ମୁଣ୍ଡ ଉପରେ। ତା ଗଦା ଯୁଦ୍ଧ ଶିଖେଇଥିଲା ନା ଯଦି ମୋ ଶିଷ୍ୟଟା ହାରିଯିବ ତାହେଲେ ମୋ ବିଦ୍ୟାଟା ଫେଲ ମୋ ଶିଷ୍ୟ ହାରିଗଲା ଗୋଟେ ଅସମ୍ଭବ ଜିନିଷ। ସେ ଅସମ୍ଭବରେ ଭଗବାନ କିଛି କଲେନି ଭଗବାନ କିଛି ମ୍ୟାଜିକ୍ ଦେଖେଇଲେନି ସେ ପୁରା ପୁରା ରହିଲେ କ'ଣ ହେଇକି ଅଶ୍ୱ ଚାଳକ ହେଇକି ସାରଥି ହେଇକି ରହିଲେ ତ ସମ୍ଭବ କରିଥିଲେ। ସେଥିରେ ମହାଭାରତ ଯୁଦ୍ଧ କି ବୁଝିପାରିଲେନି ଦୁର୍ଯ୍ୟୋଧନ ପାଇଁ ଏଇଟା ଗୋଟେ ସବୁ ସରସଜ୍ଜାରେ ଶୋଇଲା ପର୍ଯ୍ୟନ୍ତ ସେ ସରି ଭୀମର ଗଦା ପାହାର ଖାଇକି ମୃତ୍ୟୁସଜ୍ଜାରେ ଶୋଇଲା ପର୍ଯ୍ୟନ୍ତ ତାକୁ ଗୋଟେ ଗୋଟେ ଜିନିଷ ଲାଗୁଥିଲା ଏଇଟା କେମିତି ହେଲା କେମିତି ହେଲା ଏ ପାଞ୍ଚ ଭାଇ ଗୁଡ଼ା ଏଗୁଡ଼ା କିଛି ନୁହନ୍ତି ଏଇଟା କେମିତି ହେଲା ସବୁବେଳେ ସେ ଚିନ୍ତା କରେ ଏବଂ ଆସିକି ପଚାରେ ସବୁବେଳେ ଆସିକି ପଚାରେ। ବିରାଟ ମା ଅଜ୍ଞାତବାସ ବେଳେ ଯାଇଥିଲା ବିରାଟ ରାଜା ଯେତେବେଳେ ଥିଲେ ଶରଣ ଥିଲେ କେଉଁମାନେ ପାଣ୍ଡବ ମାନେ ସେତେବେଳେ ଯାଇଥିଲେ ନା ଅର୍ଜୁନଙ୍କ ଅର୍ଜୁନ ତ ସେଠି ରହୁଥିଲେ ଅଧା ନାରୀ ଅଧା ପୁରୁଷ ବେଶରେ ସେ ତ ସେତେବେଳେ ତାଙ୍କର ଅଭିଶାପ ସ୍ୱର୍ଗର ଅଭିଶାପ ସେଠି ସେ ସମୟରେ କାର୍ଯ୍ୟ କରୁଛନ୍ତି ସିଏ ଗଲେ ଯୁଦ୍ଧ କରିବା ପାଇଁ ବଞ୍ଚିବା ପାଇଁ ବିରାଟର ପୁତ୍ରକୁ ସମସ୍ତେ ଗୋଟେ ପରେ ଗୋଟେ ପରାସ୍ତ କରିକି ଆଇଲେ ସେ ସବୁ ଥିଲେ ସମସ୍ତେ ଥିଲେ କର୍ଣ୍ଣ ବି ସେଠି ଥିଲା କର୍ଣ୍ଣ ବି ଯାଇଥିଲା ସେଥିପାଇଁ କର୍ଣ୍ଣ ଯେତେବେଳେ ଭଟକା ଅର୍ଜୁନକୁ ମାରିକି ଇଏ କରିଦେବି ତା କରିଦେବି ପିତାମହ ଭୀଷ୍ମ ଗୋଟେ କଥା କହନ୍ତି କର୍ଣ୍ଣ ତୁମେ ବି ଥିଲ ବିରାଟ ଯୁଦ୍ଧ ବେଳେ କୁଆଡ଼େ ଜାଣିପାରିଲ ନା ବିରାଟ ଯୁଦ୍ଧ ବେଳେ କିଏ ଥିଲେ ସିଏ ହେଉଛନ୍ତି ଅର୍ଜୁନ ଥିଲ କୁଆଡ଼େ ବଳ ତୁମର କୁଆଡ଼େ ଥିଲା ସେ ବଳ ଆଉ ସିଏ ଯେତେବେଳେ ଓହ୍ଲେଇବ ମହାଭାରତରେ କେହି ତୁମେ ପାରିବନି ସବୁ ଅସମ୍ଭବ ଜିନିଷ କୃଷ୍ଣଙ୍କ ଯେତେ ଲୀଳା ସବୁ ଅସମ୍ଭବ ଜିନିଷ। ଆଉ ଆମେ କ'ଣ ଆମର ବୁଦ୍ଧିଟା ପାଉଛୁ ନା ଭଗବାନ ଏଇଟା କ'ଣ କରିଦେବେ ଏଇଟା ହେଇଯିବ ଏତେ ତାହେଲେ ଅସମ୍ଭବ ସବୁ ଅସମ୍ଭବ କୃଷ୍ଣଙ୍କର ତୁମେ ଅସମ୍ଭବ କିଛି ବୁଝିବା ପାଇଁ ଚାହୁଁଛ କି କୃଷ୍ଣ ଅସମ୍ଭବକୁ ସମ୍ଭବ କରନ୍ତି ଆମ ଆଖି ଆଗରେ ପ୍ରମାଣ ହେଉଛନ୍ତି ପ୍ରଭୁପାଦ ଗୋଟେ ଅସମ୍ଭବ କାର୍ଯ୍ୟ ତୁମେ ପ୍ରାକ୍ଟିକାଲି ଅସମ୍ଭବ କାର୍ଯ୍ୟ ଏଇଟା ଆମେ ପ୍ରଭୁପାଦଙ୍କର ଅନୁଗାମ ହିସାବରେ କହୁନୁ କି ସେଣ୍ଟିମେଣ୍ଟ ନୁହେଁ ତ ପ୍ରାକ୍ଟିକାଲ ଅସମ୍ଭବ କାର୍ଯ୍ୟ ତୁମେ ସେ ଲେବୁଲ୍ ବୁଝିପାରିବନି। ତୁମେ ଯାଅ ତୁମେ ଗୋଟେ ସନ୍ନ୍ୟାସୀ ହୁଅ ତୁମେ ଯାଇ ବିଦେଶରେ ପ୍ରଚାର କର ତୁମେ ବିଦେଶୀମାନଙ୍କ ପାଖକୁ ଯାଅ ତାଙ୍କ ସାଙ୍ଗରେ ମିଶ ତାଙ୍କ ଡାଉଟ୍ କ୍ଲିୟର କର ସବୁ ତୁମ ପାଖରେ ପୁଣି ଅଛି ସେତେବେଳେ କିଛି ନଥିଲା ନିଶାସକ୍ତ ସେ ନିଶା ମଦ ନିଶା ନୁହେଁ ସେ ଯୋଉ ଚରସ ପରସ ଯୋଉ ଜିନିଷ ସବୁ ଖାଆନ୍ତି ସବୁ ଯୋଉ ଇଞ୍ଜେକ୍ସନ ନିଅନ୍ତି ପାଗଳ ଭଳିଆ ତାଙ୍କୁ ଧରି ଗ୍ରନ୍ଥ ରଚନା କରି ଗୋଟେ ଅସମ୍ଭବ କାର୍ଯ୍ୟ, ବିଶ୍ୱରେ ଭ୍ରମଣ କରି, କାହିଁକି ନା କୃଷ୍ଣଙ୍କର ଶକ୍ତି ହେଉଛି ଅସମ୍ଭବ, କୃଷ୍ଣଙ୍କର ଶକ୍ତି ଅସମ୍ଭବ। ତୁମ ପୁଅଟାକୁ ତମେ ବୁଝେଇ ପାରୁନ, ଆଉ ଆମିଷ ଟିକେ ଛାଡ଼େ, ବାପ ମା କାନ୍ଦୁଛନ୍ତି ମୋ ଛୁଆ ବୁଝୁନି ଆମିଷ ଛାଡ଼ିଆନି, ଭାବିଲେ ବୁଝେଇବ ବୁଝେଇବ କେତେ ନାହିଁ, ହଡ଼ା ନାଙ୍ଗୁଡ଼ ଯେମିତି ମୋଡ଼ିଲେ ହଡ଼ା ନାଙ୍ଗୁଡ଼ ମୋଡ଼ି ମୋଡ଼ି କଣ ହବ, ସେ ଗଣ୍ଠି ହେଇଯିବ। ଦେଖ ଜାଣିଛ ନା ନାହିଁ, ନାଙ୍ଗୁଡ଼ ଗୁଡ଼ା ବେଶୀ ମୋଡ଼ିବ ସେ ଗଣ୍ଠି ହେଇଯିବ, ହଡ଼ା ଶୁଣିବନି ସେ ଜାଣିଛି ଏ ମୋଡ଼ୁ କେତେ ମୋଡ଼ିବ, ମୋର ଗଣ୍ଠି ହେଇଯିବ ହେଇଯାଉ। ଦୌଡ଼ିଲା ମାନେ ଥରେ ଦୌଡ଼ିବାକୁ ପଡ଼ିବ ଅଧିକା, ମୋର ସେ ଗୋଟେ ଗୋଟେ ଚାଲି, ଓଡ଼ିଆ ଭାରତୀୟ ଛୁଆ ସେଇଆ। ତୁମ ବାପା ମା ଯେତେ ଭକ୍ତ ହେଇଥାନ୍ତୁ, ତୁମେ ଯେତେ ମନ୍ଦିର ଥାଉ ଯା ଥାଉ, ସିଏ ଏବେ ଶାଳଗ୍ରାମ ଆଣିକି ଫେରେଇ ଦେଉଛନ୍ତି ବାମଣଘର ଲୋକ, ଆଉ ଆଜ୍ଞା ହଁ ପିଲା ଛୁଆ ପୂଜା କରୁନାହାନ୍ତି, ମଠ ରଖିକି ଆଜ୍ଞା ନିଅନ୍ତୁ ନିଅନ୍ତୁ, ମଠରେ ଆଣି ଦିଆଯାଉଛି ପିଲା ଛୁଆ। ହଳ ହଳ ଠାକୁର ବର୍ତ୍ତମାନ ସବୁ ରହିଛନ୍ତି ସେମିତି, ପୂଜା କରିବାକୁ ନାହିଁ, ସେ ଗୋଟେ ବ୍ରାହ୍ମଣ ଆସିକି 25 ଜାଗାରେ ପୂଜା କରିକି ଯାଉଛି, ପିଲା ଛୁଆଙ୍କୁ ପରିବର୍ତ୍ତନ କରିହେଉଛି କରିହେଉନି। ଭାରତର ଲୋକ ହେଇକି ଆମେ ଭାରତୀୟ ରକ୍ତ, ଯାହା କୁହନ୍ତି ରକ୍ତର ଆମର ଜନ୍ମ, ସେ ପ୍ରଭୁପା ଯାଇ ସେମାନେ ସବୁ ପରିବର୍ତ୍ତନ କରିଦେଇ ପଳାଇଲେ, ଅସମ୍ଭବ ନା। ଆଉ ଅସମ୍ଭବଟା କ'ଣ ନା, ସେ ଭଗବାନଙ୍କର ପୋଟେନ୍ସି, ଏ କୃପାଟା ମର୍ସିଟା, ଗୁରୁଦେବ ସବୁ ସେ କଥା କୁହନ୍ତି, ମର୍ସି ମେକ୍ସ ଇମ୍ପସିବୁଲ ଟୁ ପସିବୁଲ, ଯେଉଁଟା ଆମକୁ ଅସମ୍ଭବ ଲାଗୁଛି ସେଇଟା ହେଇପାରିବନି, ସେଇଟା ଆମ ଯିଏ ହେଇପାରିବନି ବିଶ୍ୱାସ କରୁଛି ସେ ଭକ୍ତ ହେଇନି। କୃଷ୍ଣ ସବୁକିଛି କରିପାରିବେ, ସେ ଭରସାରେ ତ ପଡ଼ିକି ରହିଛି, ଆମେ ଲାଷ୍ଟ ମୋମେଣ୍ଟରେ ବି କୃଷ୍ଣ କରିଦେଇପାରନ୍ତି କିଛି, ଅସମ୍ଭବ ଯୋଡ଼ ନା ବର୍ତ୍ତମାନ। ତୁମେ ଯଦି ବର୍ତ୍ତମାନ ଅସମ୍ଭବ ବୋଲି ଭାବୁଛ ଏଇଟା ମୁଁ ରହୁଛି ଏଇଟା ଅସମ୍ଭବ, ତୁମେ ଯାହା ବି କର ତୁମ ପାଇଁ ସବୁବେଳେ ଅସମ୍ଭବ ରହିବ। ଦେଖୁନ ତୁମେ ପରୀକ୍ଷା କରିକି, ତୁମେ କେବେ ଫୁଲ୍ ଫେଥ୍ କରିପାରିବନି, କେବଳ ସେ କୃଷ୍ଣ ହିଁ ସବୁ ଅସମ୍ଭବକୁ ସମ୍ଭବ କରିପାରିବେ, ଏଇଟା ବ୍ରଜବାସୀମାନେ ଜାଣିଥିଲେ, ଛୋଟ ବଡ଼ ବୋଲି ଜାଣିନଥିଲେ। ସେ 7 ବର୍ଷର ବାଳକ ଇଏ କ'ଣ କରିପାରିବ, ବିଶ୍ୱାସ ଥିଲା କାହା ଉପରେ, ଗର୍ଗାଚାର୍ଯ୍ୟଙ୍କ ଉପରେ, ଭଗବାନଙ୍କ ଉପରେ କିଏ ଡାଇରେକ୍ଟ ବିଶ୍ୱାସ କରିପାରିବେନି। ଆଗେ ଯାହାର ଭକ୍ତ ଉପରେ ପୂର୍ଣ୍ଣ ବିଶ୍ୱାସ ନାହିଁ ସେ କେବେ ଭଗବାନ ଉପରେ ବିଶ୍ୱାସ କରିପାରିବେନି, ଭଗବାନଙ୍କୁ ଦେଖିବାକୁ ହେଲେ ଆଗେ ଭକ୍ତଙ୍କୁ ଦେଖିବାକୁ ପଡ଼େ। ଭଗବାନଙ୍କ ଶକ୍ତିଟା ତୁମେ ତୁମ ଐନାଟା ଦେଖିବା ପାଇଁ ଯାଅ, ମୁହଁଟା ଦେଖିବା ପାଇଁ ଯାଅ, କେଉଁ ବାଟରେ ମୁହଁଟା ଦେଖିପାରିବ କୁହ ମୋତେ, କୁହ ତୁମ ମୁହଁଟା ଦେଖିବ କେଉଁ ବାଟେ ଦେଖିବ, ତୁମକୁ ଗୋଟେ ଭାଇ ମିଡ଼ିଆ ଦରକାର ନା, ନା କ'ଣ ଦେଖିବ, ଐନାଟା ହଉ ଜଳଟା ହଉ ଦରକାର ଗୋଟେ, ଭଗବାନଙ୍କୁ ଦେଖିବାକୁ ହେଲେ ତୁମେ ନିଜେ ଦେଖିପାରିବନି, ଗୋଟେ ଭାଇ ମିଡ଼ିଆ ଦରକାର। ଭଗବାନଙ୍କ ଶକ୍ତିରେ ଯେଉଁଠି ପରିପ୍ରକାଶ ହେଉଛି, ଶକ୍ତି ଦ୍ୱାରା ତୁମର ଅନୁଭବ ଆସିବ, ହଁ ଏଇଟା ହେଇଥିବ ବୋଲି ସେଇଟା ତାଙ୍କର ବିଶ୍ୱାସ କାହା ପ୍ରତି ଥିଲା, ବ୍ରଜବାସୀମାନଙ୍କର। ଏଇଠି ଫିଲୋସଫି ଦେଖୁନ, ଦର୍ଶନଟା ଦେଖୁନ, ବ୍ରଜବାସୀମାନେ କାହାକୁ ବିଶ୍ୱାସ କରୁଥିଲେ, ଏତେ ବିପଦ ପଡ଼ିଗଲାଣି ବ୍ରଜରେ, ଏତେ ବାର ଅସୁରମାନେ ଆକ୍ରମଣ କଲେଣି, ବର୍ତ୍ତମାନ ଇନ୍ଦ୍ର ଏତେ ପ୍ରବଳ ବର୍ଷା କରୁଛନ୍ତି, କିନ୍ତୁ ବ୍ରଜବାସୀମାନଙ୍କର ବିଶ୍ୱାସ କାହା ଉପରେ, ଗର୍ଗାଚାର୍ଯ୍ୟଙ୍କ ବାକ୍ୟ ଉପରେ। ଗର୍ଗାଚାର୍ଯ୍ୟ କହିଛନ୍ତି, ଅନେନ ସର୍ବଦୁର୍ଗାଣି ଜୟତରିଷ୍ୟ, ତୁମେମାନେ ସମସ୍ତେ ବ୍ରଜରେ ଏମାନଙ୍କର ଏଇ କୃଷ୍ଣଙ୍କର କୃପାରୁ, ଏଇ କୃଷ୍ଣ ବଳରାମ ଦୁଇ ଜଣଙ୍କ କୃପାରୁ ତୁମେ ରକ୍ଷା ପାଇବେ। ସେ ଗର୍ଗାଚାର୍ଯ୍ୟଙ୍କୁ କେବେ ଭୁଲ ବୁଝୁନଥିଲେ, ସନ୍ଦେହ ନଥିଲେ। ତୁମର ଭଗବାନଙ୍କ ଉପରେ 100% ଫେତ ଅଛି, ଭକ୍ତ ଉପରେ, ଶୁଦ୍ଧ ଭକ୍ତଙ୍କ ଉପରେ ତୁମର ବିଶ୍ୱାସ କମ୍ ଅଛି, ତୁମର ସେଟା ବିଶ୍ୱାସ ନୁହେଁ, ଭଗବତ ବିଶ୍ୱାସଟା ବିଶ୍ୱାସ ବୋଲି ଆମେ ଗ୍ରହଣ କରିବୁନୁ, ଆମେ ତତ୍ତ୍ୱକୁ ବିଶ୍ୱାସ କରୁ, ସେଣ୍ଟିମେଣ୍ଟକୁ ବିଶ୍ୱାସ କରୁନୁ। ତୁମେ ବୃନ୍ଦାବନ ରୁହ, ମଥୁରାରେ ରୁହ, କି ଦ୍ୱାରକାରେ ରୁହ, କି ମାୟପୁର ରୁହ, କେଉଁଠି ରୁହ, କିନ୍ତୁ ତୁମେ ଯେଉଁ ଘରେ ରୁହ, ତୁମେ କେତେ ମାଳ ବି ଭଜନ କର, ସେଥିରେ ଆମର କିଛି ମତଲବ ନାହିଁ। ଆମେ ଆଚାର୍ଯ୍ୟଙ୍କ ତତ୍ତ୍ୱ ଉପରେ ପ୍ରତିଷ୍ଠିତ ସିଦ୍ଧାନ୍ତକୁ ଦେଖିବୁ, ଭାବ ଭାବୁକତାକୁ ଆମେ କେବେ ଗ୍ରହଣ କରିବୁନୁ। ଯଦି ଜଣେ ଶୁଦ୍ଧଭକ୍ତଙ୍କ ଉପରେ 100% ଗୋଟେ ପରସେଣ୍ଟ ବି କମ ନଥିବ, ତାର ଫେତ ନାହିଁ, ତାର ଯଦି ପୂର୍ଣ୍ଣ ସେ କହୁଛି ମୋର କୃଷ୍ଣଙ୍କୁ ମୁଁ ସରେଣ୍ଡର, ସେ ସରେଣ୍ଡର ସୁଲ ହେଇପାରିବନି, ତାର କେବେ କୃଷ୍ଣଙ୍କ ଉପରେ ବିଶ୍ୱାସ ଆସିପାରିବନି, କୌଣସି ପରିସ୍ଥିତିରେ ଯେମିତି ତୁମର ବିଶ୍ୱାସଟା ହଲଚଲ ନ ହୁଏ। ଏତେ ଦୁଃଖ ଭୋଗିଲେଣି କିଏ ବ୍ରଜବାସୀମାନେ, ତଥାପି ଗର୍ଗାଚାର୍ଯ୍ୟ କହିଛନ୍ତି ନା, ଆଉ ଶାସ୍ତ୍ର କାହିଁ କହୁଛି ଗୁରୁମୁଖ ପଦ୍ମବାକ୍ୟ ବୋଲି, କାହିଁ ପ୍ରଭୁପଦଟା ଆଡପ୍ଟ କରିଛି, ପ୍ରତିଦିନ ତୁମେ ଏଟା ମନେ ରଖ, ତୁମର ଆଉ ତୁମେ ତୁମ ଦୃଷ୍ଟି ତୁମ ଶକ୍ତି ବୁଦ୍ଧି ବଳ ଦ୍ୱାରା ଅସମ୍ଭବ ବୋଲି ଭାବୁଛ, ସେଇଟା ପ୍ରକୃତ ଜିନିଷ ନୁହେଁ, ତୁମେ ଆଗେ ବିଶ୍ୱାସ କର ବ୍ରଜବାସୀ ଭଳି। ତେଣୁ ସମସ୍ତେ କୃଷ୍ଣଙ୍କର ଶରଣ କଲେ, ସେଦିନ ଡାକୁଛନ୍ତି କୃଷ୍ଣ କୃଷ୍ଣ ମହାଭାଗ, ତନ୍ନାଥମ୍ ଗୋକୁଲମ୍ ପ୍ରଭୁ ବୋଧେ, ହଁ ତନ୍ନାଥମ୍ ଗୋକୁଲମ୍ ପ୍ରଭୁ, ତୁମେ ହଉଛ ନାଥ। ଏ ନାଥ ଶବ୍ଦ ବହୁତ ସୁନ୍ଦର, ସବୁବେଳେ ଜଗନ୍ନାଥ, ଦ୍ୱାରକାନାଥ, ଶ୍ରୀନାଥ, ସବୁ ନାଥ ଲାଗୁଛି ନା, ଗୋପୀନାଥ ସ୍ୱାମୀ। ଏ ଜଗତର ଗୋଟେ ଜୀବର ସ୍ୱାମୀ ପ୍ରକୃତରେ ରକ୍ଷକ, ପ୍ରୋଟେକ୍ଟର, ମେଣ୍ଟେନର ସ୍ୱାମୀ ହେଉଛନ୍ତି କୃଷ୍ଣ ଭଗବାନ ସ୍ୱାମୀ। ଜଗନ୍ନାଥ ସ୍ୱାମୀ ସ୍ୱାମୀ ବୋଲି କୁହନ୍ତି। ଆଉ ସାଉଥ୍ ଇଣ୍ଡିଆରେ ସାଧୁମାନଙ୍କୁ, ସାଧୁମାନଙ୍କ ପାଖରେ ସ୍ୱାମୀ ଲାଗେ ନା କି, ସ୍ୱାମୀ 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 ସେଥିପାଇଁ ଲାଗେ। ତୁନାଥମ୍ ଗୋକୁଳମ୍ ପ୍ରଭୁ, ଆପଣ ହେଉଛନ୍ତି ଗୋକୁଳର ନାଥ। ଆଉ ତ୍ରାତୁ ମହର୍ଷି ଦେବା ଦେବାତ୍ ନ କୁପିତାନ୍ ଭକ୍ତବତ୍ସଳ, ଆପଣ ଭକ୍ତବତ୍ସଳ ଦେବତା ଆମ ଉପରେ କୁପିତ ହେଇଛନ୍ତି, ଇନ୍ଦ୍ର ଆମ ସାଙ୍ଗେ ସାଙ୍ଗେ ବୁଝିଦେଲେ ଇନ୍ଦ୍ର କୁପିତ ହେଇଛନ୍ତି। ତେଣୁ ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ କଲେଣି, ଗତକାଲି ଆମେ ଶୁଣୁଥିଲେ ଇନ୍ଦ୍ରଙ୍କୁ ପୂଜା ନ ହେଇଛି ବୋଲି ଏତେ ବଡ଼ ଅସୁବିଧା ହେଇଛି। ବର୍ତ୍ତମାନ ଇନ୍ଦ୍ରକୁ ଟିକେ ପ୍ରସନ୍ନ କରିବା, ଇନ୍ଦ୍ରକୁ କ୍ଷମା ମାଗିବା, ଇନ୍ଦ୍ରକୁ ପ୍ରାର୍ଥନା କରିବା, ନାଇଁ ନାଇଁ କୃଷ୍ଣନାଥ ଗର୍ଗାଚାର୍ଯ୍ୟ କହିଛନ୍ତି ବିପଦ ଆସିଲେ କିଏ ରକ୍ଷା କରିବେ, ଚାଲ ବିପଦ ହୋଇତେ ସ୍ୱାମୀ ଅବଶ୍ୟ ତାହାରେ ତୁମେ ରଖିବେ ତାହାର ଏ ବିଶ୍ୱାସ, ଭକ୍ତନ ଠାକୁର ଲେଖିଲେ ଯେ ତାର ଜଣେ ବିପଦ ଆସିଲେ ମୋତେ କୃଷ୍ଣ ରକ୍ଷା କରିବେ, ଏଇଠି ଯାହାର ଏଇ ବିଶ୍ୱାସ ନାହିଁ ସେ କ'ଣ ଭକ୍ତ ହବ, ମୋ ପୁଅ କିନ୍ତୁ ବିବାହ ହବ, ମୋ ଝିଅ କିନ୍ତୁ ବିବାହ ହବ, ମୁଁ ବୁଢ଼ା ହେଲେ କ'ଣ କରିବି, ମୋତେ ରୋଗ ହେଇଗଲେ କ'ଣ ହବ, ଇଏ ସବୁ ଭକ୍ତର ଇଏ ହେଉଛି ଗୋଟେ ଯାହା କୁହାଯାଏ ଭାଇ। ରେଲୱେ ଷ୍ଟେସନ କରେ ମୁଁ ଦେଖିଛି, ରେଲୱେ ଷ୍ଟେସନ କରେ ଗାମଛା ପକେଇ ଶୋଉଥିବା ଲୋକ, ସେ ରେଲୱେ ଷ୍ଟେସନ ତାର ଘର, ସେ ସେଇଠି ଲୁଗାପଟା ଧୋଇକି ଶୁକଉଛି, ସେଇଠି ବାଥରୁମ୍ ପଳଉଛି, ସେଇଠି ଆସି ଗାଧେଇ ପଡ଼ୁଛି ଟ୍ୟାପ୍ରେ, ସିଏ ଜାଣିଛି ମୋତେ ଭଗବାନ ଭିକ୍ଷା ଦେବ, ମୁଁ ସିଏ ଭଗବାନ ବିଶ୍ୱାସ କରୁଛି ନା, ସିଏ କୋଉ ମାଳ ଜପ କରୁନି, ସେ ଭିକ ମାଗି ପେଟ ପୋଷୁଛି, କିନ୍ତୁ ସେ ଜାଣିଛି ମୋ ଦିଅଣ୍ଟା ଯୋଉ ବାଟେ ହେଲେ ଭଗବାନ ମୋତେ ଖାଇ ପିଇବାକୁ ଦେ ରଖି, ନା ଆମେ ଭକ୍ତ ହେଇକି ଆମର ଏତିକି ବିଶ୍ୱାସ ନାହିଁ, ଆମେ ଖାଲି ବ୍ୟସ୍ତ ରହିବା ସବୁବେଳେ, ମୋର ମୋର ମେଣ୍ଟେନାନ୍ସ କିଏ କରିବ, ମୋର ଏଇଟା ପ୍ଲାନ୍ ପ୍ରୋଜେକ୍ଟ ପ୍ଲାନ୍ ପ୍ରୋଜେକ୍ଟ ପ୍ଲାନ୍ ପ୍ରୋଜେକ୍ଟ, ତାହେଲେ କ'ଣ ଆମର ସରେଣ୍ଡର ଅଛି, କ'ଣ ଆମର ବିଶ୍ୱାସ ରହିଛି କୃଷ୍ଣଙ୍କ ପ୍ରତି। ତୁର୍ନାଥମ୍ ଗୋକୁଲମ୍ ପ୍ରଭୁ, ଆପଣ ହେଉଛନ୍ତି ନାଥ, ଆପଣ ନିଶ୍ଚିତ ତ୍ରାତୁ ମହର୍ଷି, ଆମମାନଙ୍କୁ ଆପଣ ହିଁ ରକ୍ଷା କରିବେ, ଏଠି ଦୁଇଟା କଥା କହୁଛନ୍ତି, ପ୍ରୋଟେକ୍ଟର ମେଣ୍ଟେନର, ରକ୍ଷକ ଆଉ ପାଲକ, ତୁମେ ତ ରକ୍ଷକ ଆର୍ ପାଲକ ଆମର, ତୁମାର ଚରଣ ବିନା ଗତି ନାହିଁ ଆର୍। ତାପରେ କ'ଣ ଲେଖାଯାଏ, ଭକତେ ବିନୋଦ ଅତି ଦିନ କିଞ୍ଚନ, ତୁମାର ଇଚ୍ଛା ଏ ତାର ଜନମ ମର, କେତେ ସୁନ୍ଦର ସରଳ ପଦରେ ସବୁ ପୂର୍ଣ୍ଣ ତତ୍ତ୍ୱ ଭାଗବତର ସିଦ୍ଧାନ୍ତକୁ ସବୁ ରଖିଦେଇଗଲେ। ଲାଷ୍ଟ ପଦରେ କେମିତି ଲେଖିଲେ ସେ, ଭକତେ ବିନୋଦ ଅତି ଦିନ କିଞ୍ଚନ, ମୋ ଅତି ଦିନ କିଞ୍ଚନ, ତୁମାର ଇଚ୍ଛା ମୋର ଜନମ ମର, ଆପଣଙ୍କ ଇଚ୍ଛାରେ ମୁଁ ଜନ୍ମ ହେଇଛି, ଆପଣଙ୍କ ଇଚ୍ଛାରେ ମୁଁ ମରିବି, କ'ଣ ଏତେ ଚିନ୍ତା କରିବାର ଅଛି, ଜଣେ ଭକ୍ତର ଏଇଟା ସେ କର୍ମଫଳକୁ ଲଗେଇବନି, କର୍ମଫଳ କଥା କାହିଁକି, ମୋ କର୍ମଫଳ ଖରାପ, ମୋ କର୍ମଫଳ ଖରାପ ସେଇଟା ଚିନ୍ତା କରି 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 ସିଏ କ'ଣ ଘୁଣ ଲାଗିଲା ଭଳିଆ, ତ ଘୁଣ ଲାଗିଯିବ, କାଠରେ ଘୁଣ ଯେମିତି ଲାଗେନି, ଘୁଣ ଲାଗି ଲାଗି ଝଡ଼ିଯିବ, ସେଇଟା ତୁମେ କର୍ମଫଳ ଚିନ୍ତା କରେ ମୋର ଭଲ କର୍ମ ନାହିଁ ମୁଁ ଏହା କରେ, ସେ ଖାଲି କାଠରେ ଘୁଣ ଲାଗିଲା ଭଳିଆ ଖାଇ ଖାଇ ତ ଭାଙ୍ଗି ପଡ଼ିବ, ସେଇଟା କିଛି ନାହିଁ, ଭଗବାନଙ୍କର ଭକ୍ତି ହେଇଛି ମାନେ ଗୋଟିଏ ବାସ୍ ଫିନିସ୍, ତୁମର ଇଚ୍ଛା ମୋର ଜନ୍ମ ମରଣ, ମୋର ଭକ୍ତି ହଉ ନ ହଉ ତୁମର ଇଚ୍ଛାରେ ମୁଁ ଜନ୍ମ ହେଇଛି, ତୁମର ସେବା କରି ତୁମ ଇଚ୍ଛାରେ ମୁଁ ମରିବି, କେତେ ସିଦ୍ଧାନ୍ତ ସବୁ ମାନେ ଭାଗବତର ଯାହା କୁହନ୍ତି ନିର୍ଯାସ ଗୁଡ଼ିକ ସବୁ ରଖିଦେଇଛି, ତୁମାର ଚରଣ ବିନା, ତୁମେ ମୋର ପାଳକ, ତୁମେ ମୋର ରକ୍ଷକ, ତୁମାର ଚରଣ ବିନା ଆଶା ନାହିଁ ୟାର, ଭକତି ବିନୋଦ ଅତି ଦିନ କିଞ୍ଚନ, ତୁମାର ଇଚ୍ଛା ମୋର ଜନ୍ମ ମରଣ, ତୁମର ଇଚ୍ଛାରେ ମୋର ଜନ୍ମ, ତୁମର ଇଚ୍ଛାରେ ମୋର ମରଣ, ସଂସାର ସାରା ଲୋକ ମରଣକୁ ଭୟ କରୁଛନ୍ତି, ମୋର କରୋନା ହେଇଯିବ, ମୋର ଏଟା ହେଇଯିବ, ସେଟା ହେଇଯିବ, କ'ଣ ଅସୁବିଧା, ମରିବାକୁ ପଡ଼ିବ ନା ଦିନେ, କୃଷ୍ଣଙ୍କ ଇଚ୍ଛା, ଚାଲ କୃଷ୍ଣଙ୍କର ଇଚ୍ଛା, ଶରଣଙ୍କ ତ ନହେଲେ କାମ ଚଳିବନି। ଏଠି ଚକ୍ରବର୍ତ୍ତୀ ସେଇଟା ଲେଖିଲେ ତାଙ୍କ ଟିକାରେ, ଅନେନ ସର୍ବଦୁର୍ଗାଣି ଜୟମଞ୍ଜ ତରିଷ୍ୟତି ଇତି ଗର୍ଗ ଉକ୍ତି ଅନୁସ୍ମୃତ୍ୟ, ଏତାଦୃଶ ମହାବିପଦୋ ଶ୍ରୀ ନାରାୟଣ ଏବ କୃଷ୍ଣ ମହାବିଶ୍ୟ ଅସ୍ମାନ ରକ୍ଷତି ଇତି ହି ବିଶ୍ୱସ୍ତଃ ଗୋପା ପ୍ରାର୍ଥୟନ୍ତେ କୃଷ୍ଣ କୃଷ୍ଣ ଇତି। କେମିତି ସେ ବିଶ୍ୱାସ କଲେ, କୃଷ୍ଣ ତ ଛୋଟ ପିଲା, ସେ କେମିତି ରକ୍ଷା କରିବେ, ସେଠି ସେ କହିଲେ ଏଠି ସେ କଥା, ଏଠି ଆମେ ଯାହା ଆଲୋଚନା କରୁଥିଲେ ଲେଖା ଗର୍ଗୋକ୍ତି ଅନୁସ୍ମୃତ୍ୟ, ବାରମ୍ବାର ତାଙ୍କର ମୁଣ୍ଡରେ ଗର୍ଗ ସ୍ମୃତି ରହୁଥିଲା, ଗର୍ଗ ଗର୍ଗାଚାର୍ଯ୍ୟ କ'ଣ କହିଛନ୍ତି, ମନରେ ଗୋଟେ ଧର୍ମ ରହିଛି ନା, ମନର ଧର୍ମ କ'ଣ, ମନ ଧର୍ମ ହେଲା ମନ କିଛି ଗୋଟେ ତିଆରି କରିବ ସେଇଟା କୁହାଯାଏ ମନ କୁହନ୍ତୁ ମନଧର୍ମ କାହିଁ କରୁଛୁ ଆମର କୁହନ୍ତୁ ତୁ ମନଧର୍ମଟା କାହିଁ ମନଧର୍ମ କ'ଣ ସେଇ ଜିନିଷ ପରେ ମନ ଗୁଡ଼ା କିଛି ତିଆରି କରିଦିଏ ଏଇଟା କଲେ ଭଲ ହେବ ନାହିଁ ସେଇଟା ଆମ ପଥ ନୁହେଁ ଏଇଟା ଭଲ ହେବ ଆଉ ଯୋଡ଼ନି କିଛି କିଛି ଆଉ ଯୋଡ଼ାଯୋଡ଼ି ହେବନି ଯୋଡ଼ା ହେବନି କି କଟା ହେବନି ଯାହା ପରମ୍ପରା ଆଚାର୍ଯ୍ୟ ସାଧୁଗୁରୁମାନେ କହୁଛନ୍ତି ସେ ଚାଲ ସେମିତି କାରଣ ମନଧର୍ମ ଆମେ ଯଦି ମନଟା କିଛି ଯୋଡ଼ିବା ସେଇଟା ବଢି ବଢିକା ଚାଲିବ ସେ ମନଧର୍ମ ତୁମର ବଢି ବଢିକା ଚାଲିବ ବଢି ବଢିକା ଚାଲିବ ସେଥିପାଇଁ ବହୁତ ଜିନିଷକୁ ଆଚାର୍ଯ୍ୟମାନେ ସବୁ ଫିକ୍ସ କରିଦିଆଯାଏ ତୁମେ ଆଉ କାରଣ ଯେତେ ତାଙ୍କୁ ଇଣ୍ଡିପେଣ୍ଡେଣ୍ଟ ଦିଆଯିବ ଯେମିତି ମନେକର କୁହାଯିବ ଠାକୁରଙ୍କ ପାଇଁ ତୁମେ ରୋଷେଇ କରିବ ଯଦି ଆଇଟମ୍ ଫିକ୍ସ ନ କରାହବ କ'ଣ ହବ ଯେଉଁ ଭକ୍ତ ଆସିବ ତାକୁ ଯାହା ଭଲ ଲାଗେ ସିଏ ସେଇଟା ରୋଷେଇ କରିବ ସେଥିରେ ମନ୍ଦିର ମାନଙ୍କର ଆଇଟମ୍ ଫିକ୍ସ ନାହିଁ ଏତିକି ରସା ହବ ଏତିକି ଭଜା ହବ ଏଇଟା ନହେଲେ ସେ ତାକୁ ସୋରିଷ ଭଲ ଲାଗେ ସେ ତାର ସୋରିଷ ଡେଲି ବାଟିବ କାହିଁକି କାଜୁ ଭଲ ଲାଗେ ତାର ଭଗବାନ କ'ଣ ଖାଇବେ ଆଚାର ଜଣେ ସବୁ କେତେଟା ଜିନିଷ ଫିକ୍ସ କରିଦେବେ ତୁମେ ଏଇଆ କରିବ ହେ ଜୀବନର କାମ ହେଲା ସେ ମନଧର୍ମ ସେ କି ଯୋଡ଼ିଦେବ କିଏ ତ କୃଷ୍ଣ ସୁଖଟା ଦେଖିପାରୁନି କେତେ ଚିନ୍ତନ କରିପାରିବନି ସେ ସେଥିରେ ଯୋଡ଼ିଦେବ ମାନେ ସିଏ ଯୋଡ଼ିଲା ପୁଣି ଆଉ ଜଣେ ଆସିବ ଆଉ ଜଣେ ଯୋଡ଼ିବ ଭଗବାନଙ୍କ ସେବାରେ ଡିଷ୍ଟର୍ବ ହେବି ଭଗବାନ ସେଥିରେ ସବୁ ଫିକ୍ସ କରିଦିଆଯାଇଛି ତୁମେ ଚେଞ୍ଜ କରିପାରିବନି କିଛି ମନର ଗୋଟେ କାମ ହେଲା ସେ କିଛି ଗୋଟେ କ୍ରିଏଟ୍ କରିବ ସାଙ୍ଗେ ସାଙ୍ଗ ତା କାମ ଏଇଟା ଏଇଟା କଲେ ଏଇଟା ଭଲ ହବ ଏଇଟା କଲେ ଏଇଟା ଭଲ ହବ ମନ ଏତେ ଶୀଘ୍ର କୌଣସି ଜିନିଷ ଗ୍ରହଣ କରିବା ପାଇଁ ଚାହେଁ ନା ଭଗବାନ ପାଖରୁ ଆଇଡ଼ିଆ ଆଇଲେ ବି ସେ ଗୋଟେ ଆଗେ ଚିନ୍ତା କରିବ ଯିବ ଯିଏ ଗୋଟେ ଧର୍ମ ସେ ଆଉ ସେ ଗୋଟେ କ'ଣ ବି ଆସିଲେ ସେ ଚିନ୍ତା କରିବ ଏଇଟା କଲେ କ'ଣ ହବ କି ଏଇଟା କଲେ କ'ଣ ହବ କି କ'ଣ ଗୋଟେ ସୂକ୍ଷ୍ମ ଏଲିମେଣ୍ଟ ମନ ଭଗବାନ ତିଆରି କରିଦେଇଛନ୍ତି ଆତ୍ମା ଆତ୍ମା ତା ଚଢ଼ିକି ସେ ବୁଲୁଛି ମନ ବୁଦ୍ଧି ଅହଙ୍କାରକୁ ଧରିକି ସ୍ୱରରେ ତାର ବୁଦ୍ଧି ହେଉଛି ଏଇଆ ଏଇ ଅନୁସ୍ମୃତ ସେଥିପାଇଁ କହିଗଲେ ଗର୍ଗ ଉକ୍ତି ଅନୁସ୍ମୃତ୍ୟ ବାରମ୍ବାର 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 କାହିଁକି ଏଇଟା କୁହାଯାଉଛି ସାଧୁଗୁରୁଙ୍କର ସଙ୍ଗ କରିବା କାହିଁକି କୁହାଯାଉଛି ବାରମ୍ବାର ଏଇ ପାଇଁ ଜାଣିବା ଲୋକ ବେଶୀ ଫସନ୍ତି ନା ଅନଜାଣିବା କ'ଣ ଫସନ୍ତି କି କହିଲେ କୋଉ ଲୋକ ବେଶୀ ରାସ୍ତା ଭୁଲେ ଜାଣିନ ଆଉ କ'ଣ ଜାଣିବ ରାସ୍ତା ଯିଏ ଜାଣିନି ସେ କ'ଣ କରିବ ସେ ରାସ୍ତା ବେଶୀ ଭୁଲିବନି ସିଏ ଥରେ ଭୁଲିବ ଦୁଇ ଥରକୁ କ'ଣ କରିବ ଗୋଟେ ରାସ୍ତା ଭୁଲିଗଲେ ଆଉ ତ ପଚାରିବ ଏଇ ମୁଁ ଭୁଲିଗଲି ରାସ୍ତାଟା ପଚାରି ପଚାରି ଜାଣିନି ନା ତାର ସବଳ ରହିବ ମୋତେ ପଚାରିବାକୁ ପଡ଼ିବ ଯିଏ ରାସ୍ତା ଜାଣିଛି ଚାଳ ପଶିବ ଏଇବାଟ ତ ଅଛି କେନ୍ଦ୍ରାପଡ଼ ରାସ୍ତା ଆଉ କାଟମାରେ ବାର ପଶିବ ଡାଣରେ ପଶିବ ଏଇଟା ବୁଲୁଥିବ ସେଇଟା ବୁଲୁଥିବ ଜାଣିବା ଲୋକ ବେଶୀ ବେଳେ ବେଳେ ଭଗଟ ଭଟକନ୍ତି ଏ ପଥଟା ସେୟା ତୁମେ ଭାବନି ମୁଁ ବହୁତ ପୁରୁଣା ହେଇଗଲି ସବୁ ଜାଣିଗଲି ଶାସ୍ତ୍ର ଜାଣିଦେଲି ଗୁରୁଦେବ ସେ ଜାଣିଗଲି ମୁଁ ସବୁ କରିଦେଇପାରିବି ନାଇଁ ବେଶୀ ଭଟକିଯିବ ଭଟକିଯିବ କାହିଁକି ମନର ଗୋଟେ କିଛି ଧର୍ମ ରହିଛି ମନ ତୁମକୁ ଗୋଟେ ଛଳନା ଦେଇ 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 ଏମିତି ଦୂରକୁ ନେଇଯିବ ଯେତେବେଳେ ତୁମେ ପୁରା ଭୁଲିଯିବ ଭୁଲି ଯାଇଥିବ କରେ ମୋତେ ଗୁରୁଦେବ କହିଥିଲେ ଏଇଟା କିନ୍ତୁ ମନ ସବୁ ଭକ୍ତି ଭଳିଆ ତୁମକୁ ଲାଗୁଥିବ ମନରେ ଗୋଟେ ପାୱାର ରହିଛି ମନର କାମ ସେଇଟା ସେଇଟା ଗୋଟିଏ ଜିନିଷରେ ମନଟା କଣ୍ଟ୍ରୋଲ କରିବେ ସେଥିପାଇଁ ସେ ଲେଖିଲେ ସାଧୁ ଗୁରୁଚରଣ ଉପାସନା ଆଶ୍ରମ ବାରମ୍ବାର ଗୁରୁମୁଖ ପଦ୍ମ ବାକି ବାରମ୍ବାର ସେଇଟା ସ୍ମରଣ କରିବା ପ୍ରଭୁପାତ କ'ଣ କହିଛନ୍ତି ଆଚାର୍ଯ୍ୟମାନଙ୍କର କ'ଣ ଇଚ୍ଛା ସେଇଟା ବାରମ୍ବାର ଆମେ ଶୁଣନ୍ତି ଏଇଥିପାଇଁ ଭାଗବତ ଶ୍ରବଣ କୀର୍ତ୍ତନ ବାରମ୍ବାର ସାଧୁ ବାକ୍ୟକୁ ଶ୍ରବଣ କରିବା ଆଉ ମନ ମନ ଉପରେ ତାର ପ୍ରଭାବଟାକୁ ରଖିବା ମନ ଯେତେବେଳେ କିଛି ଆଇଡ଼ିଆ ତିଆରି କରିବ କହିବ ନା ଏଇଟା ନୁହେଁ ତ ଆଇଡ଼ିଆକୁ ମୁଁ ଗ୍ରହଣ କରିବିନି ସାଙ୍ଗେ ସାଙ୍ଗେ ସାଧୁଙ୍କର ବାଣୀ ତାକୁ ପ୍ରେସ୍ କରିବ ତାହେଲେ ମନ ଛାଡ଼ିବେ ଗର୍ଗାଚାର୍ଯ୍ୟ ଗୋଟିଏ ବଚନ କହିଛନ୍ତି ଏଇଟା ବ୍ରଜର ଥିଲା ସବୁଠୁ ବଡ଼ ହତାଙ୍କ ପାଇଁ ସମ୍ପତ୍ତି ଏଇ କୃଷ୍ଣ ବଳରାମ ତୁମକୁ ସବୁ ବିପଦରୁ ରକ୍ଷା କରିବେ ସର୍ବଦୁର୍ଗାଣ ସବୁ ବିପଦରୁ ରକ୍ଷା କରିବେ ଏଠି ସେ ଲେଖିଲେ ସେ କଥା ଚକ୍ରପାତ ତେ ଇତି ଗର୍ଗ ଉକ୍ତି ଅନୁସ୍ମୃତ୍ୟ ଗର୍ଗାଚାର୍ଯ୍ୟଙ୍କର ବାକ୍ୟକୁ ସ୍ମରଣ କରି ଏତାଦୃଶ ମହାବିପଦ ଏତେ ବଡ଼ ମହାବିପଦରୁ ଶ୍ରୀ ନାରାୟଣ ଏବ କୃଷ୍ଣ ଆବିଶ୍ୟ ଅସ୍ମାନ ରକ୍ଷତି ଇତି ହି ତାଙ୍କର ବିଶ୍ୱାସ ହେଉଥିଲେ କୃଷ୍ଣ ପାଞ୍ଚ ବର୍ଷ ଛୁଆ ଗାଈ ଚରୁଛନ୍ତି ଦିନକୁ ତିନି ଥର ଖାଉଛନ୍ତି ଇଏ କ'ଣ ଆମକୁ ରକ୍ଷା କରି ବିଶ୍ୱାସ କେମିତି ଥିଲା କାହା ଉପରେ ଥିଲା ବିଶ୍ୱାସ ଥିଲା ଗର୍ଗାଚାର୍ଯ୍ୟଙ୍କ ଉପରେ ଗର୍ଗାଚାର୍ଯ୍ୟ କହିଛନ୍ତି ତୁମକୁ କୃଷ୍ଣ ଉଦ୍ଧାର କରିବେ ଆଚ୍ଛା କୃଷ୍ଣଙ୍କ ଉପରେ ସେମାନେ ଏଇଟା ତ ପ୍ରେମର ସମ୍ପର୍କ ନା କୃଷ୍ଣଙ୍କୁ ସେମାନେ ଭାବୁଥିଲେ କ'ଣ ବାଳକ ବୋଲି ଭଗବାନ ବୋଲି ଜାଣନ୍ତିନି, କିନ୍ତୁ କେମିତି ଭାବନ୍ତି କୃଷ୍ଣ କେମିତି ତାଙ୍କୁ ରକ୍ଷା କରିବେ, କୃଷ୍ଣ ରକ୍ଷା କରିପାରିବେନି, କୃଷ୍ଣ ଭୋକ ଇଏ ଅନ୍ଧାରରେ ଅନ୍ଧାର ଘର ହେଇଗଲା ବେଳକୁ ଭୂତ ବୋଲି କହିକି ଡରୁଛି, ଅନ୍ଧାରକୁ ଡରୁ ହଁ ଡରୁ ଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ତାପରେ ହଁ ସେ ଲେଖିଲେ ନା ସିଏ ଆଉ ମୋ କଳା ମାଣି କରେ, କେତେ ସୁନ୍ଦର କଥା ଲେଖିଲେ, ଅନ୍ଧାରକୁ ଡରୁଥିଲେ କୃଷ୍ଣ, ତାକୁ ମାନ୍ୟ ଭଗବାନ ବୋଲି ପ୍ରଜାରେ, ଏମିତି ରୋଲ କୃଷ୍ଣ କରୁଥିଲେ ସେଠି, ତାଙ୍କର ପ୍ରେମ ଦେବା ଦରକାର ଅଛି, ମୋର ଭଗବାନ ଦରକାର ନାହିଁ, ଭଗବାନ ପୋଷ୍ଟକୁ ଛାଡ଼ି ଦେଇଥିଲେ ପ୍ରଜାରେ, ଏ ରଖ ସେଟା ମୋର ଦରକାର ନାହିଁ, ମୋର ବର୍ତ୍ତମାନ ପ୍ରେମରେ ଭାସିବାର ଅଛି, ଡରୁ ଥାଉ ଅନ୍ଧାରକୁ ରଖିଯାଉ ଗୋରୁ, କି ତମ ଭଗବାନ କହିବେ, ଗାଈ ରଖିବା ଲୋକ ଅନ୍ଧାର ଡରିବା ଲୋକ ଭଗବାନ ବୋଲି କହିବେ, ବ୍ରଜରେ କେହି ବିଶ୍ୱାସ କରନ୍ତି, କିନ୍ତୁ ବିଶ୍ୱାସ କରନ୍ତି ବ୍ରାହ୍ମଣଙ୍କୁ, ଗର୍ଗାଚାର୍ଯ୍ୟ କହିଛନ୍ତି। ଆଚ୍ଛା ଗର୍ଗାଚାର୍ଯ୍ୟ କହିଲେ ଚିନ୍ତା କରନ୍ତି, ଗର୍ଗାଚାର୍ଯ୍ୟ କହିଦେଲେ କିନ୍ତୁ କଣ ଡରୁଛି ଅନ୍ଧାରକୁ, ଇଏ କଣ ରକ୍ଷା କରିବ, ନାଇଁ ଶ୍ରୀ ନାରାୟଣ ଆବିଶ୍ୟ କୃଷ୍ଣ ଏବଂ ଅସମାନ ରକ୍ଷତି ଇତି। ନନ୍ଦ ମହାରାଜଙ୍କ ଘରେ ଯେଉଁ ନାରାୟଣ ଶାଳଗ୍ରାମ ଅଛନ୍ତି, ନନ୍ଦ ମହାରାଜ ଏମିତି ପୂଜା କରୁଛନ୍ତି, ସିଏ ଯେମିତି ଆମର କାଳିସି ଲାଗେ, ସେ କୃଷ୍ଣଙ୍କ ଦେହରେ କାଳିସି ଲାଗୁଛନ୍ତି, କିଏ ନାରାୟଣ, ସେଟା ତାଙ୍କର ମୁଖ୍ୟ ଥିଲା ନା ବ୍ରଜରେ, ଆଉ ବ୍ରଜରେ ଯେତେବେଳେ କୃଷ୍ଣ ବିପଦ ରକ୍ଷା କରିବେ, କୃଷ୍ଣ କ'ଣ କରିଛି, କୃଷ୍ଣ କିଛି କରିନି, ସେ କୃଷ୍ଣ ଯେତେବେଳେ କହିବେ ମୁଁ ମାରିଛି ଅଗାସୁରକୁ ବକାସୁରକୁ, ସମସ୍ତେ ହସନ୍ତି, ତୁମେ ମାରିଛ, ମାଖର ଖାଇ ନାହିଁ କାନ୍ଦୁଛୁ ବୋଉ ହେଇକି, ପେଟ ପେଟ ମୋଡ଼ୁଛି ବୋଲି କହି ଦିନକୁ ଚାରି ଥର ଖାଉଛୁ, ତୋର କ'ଣ ବଳ ଅଛି ତୁ ଉଠେଇବୁ, ଏଟା କେବେ କହିବୁନୁ, ଯଶୋଦାମାରେ ମହାରାଣୀ ମନା କରନ୍ତୁ, ଏଟା କହିବୁନୁ କେବେ, ତୋର ବହୁତ କ୍ଷତି ହବ, ନାରାୟଣଙ୍କ କୃପାରୁ ଏଇଟା ହେଇଛି, ଗୋବର୍ଦ୍ଧନ ଧାରଣ କଲା ପରେ ବି କୃଷ୍ଣ କୁହନ୍ତି, ମା ଜାଣିଛୁ ନା ମୁଁ ଗୋବର୍ଦ୍ଧନ ଧାରଣ କରୁଛି, ମୁଖ ବନ୍ଦ କର ଦେଖ କିଟା କହନି, ତୁ ଧରିବୁ ତୋର କି ଶକ୍ତି ଅଛି, ଆମ ନାରାୟଣ ଶାଳଗ୍ରାମଙ୍କର କୃପା ରହିଛି ନା, ସେମାନେ ଏତିକି ଜାଣିଛନ୍ତି, କେବଳ କୃଷ୍ଣଙ୍କୁ ପ୍ରେମରେ ଭଲ ପାଆନ୍ତି, ଏତେ ଭଗବାନ ଭଗବାନ ଜାଣିବା ପ୍ରଭାସ କୁହନ୍ତି, ବ୍ରଜବାସୀମାନେ ଏତେ ମୁଣ୍ଡ ଖର୍ଚ୍ଚ କରୁନଥିଲେ, କୃଷ୍ଣ ଭଗବାନ ବୋଲି ମୁଁ ଜାଣିବି, ତାପରେ ମୁଁ ଭଗବାନ, ଯେମିତି ଇଣ୍ଡିଆନ ଲୋକ କହୁନାହାନ୍ତି କି, ମୁଁ ଜାଣିବି ନା ଭଗବାନ ବୋଲିକି ନାହିଁ, ଆଉ ନ ଜାଣିକି ସେ ସାଇ ଭଗବାନ ହେଇଥିବ, ନହେଲେ ଇଏ ଭଗବାନ ହେଇଥିବ, ସିଏ ଭଗବାନ ହେଇଥିବ, ମୁଁ ନ ଜାଣି କିନ୍ତୁ କୃଷ୍ଣକୁ, କୃଷ୍ଣ କାହିଁକି ଭଗବାନ ମୋତେ ବୁଝାଅ, ଯେମିତି କହୁନାହାନ୍ତି ଲୋକ, ଭାଇ ଆମେ ବୁଝିବାକୁ ସମୟ ନାହିଁ ତମ ପାଖରେ, ପଳେଇଲ ଆମ କତିରୁ, ଏତେ ତାଙ୍କୁ ବୁଝିବା ପାଇଁ ତୁମେ ନ ଡାକ, ତୁମେ ତୁମେ ଯାଅ ନରକକୁ, ଆମକୁ କୃଷ୍ଣଙ୍କୁ ବୁଝିବା ପାଇଁ ସମୟ ନାହିଁ, ଆମକୁ ତ ପ୍ରେମ କରିବା ପାଇଁ ସମୟ ନାହିଁ, କୃଷ୍ଣଙ୍କୁ ଭଲ ପାଇବା ପାଇଁ ସମୟ ନାହିଁ, ତୁମକୁ ବୁଝେଇ ବସିକି କୃଷ୍ଣ ଭଗବାନ ବୋଲି, କୃଷ୍ଣ ଭଗବାନ ହୁଅନ୍ତୁ ନ ହୁଅନ୍ତୁ, ପ୍ରଭୁପାଦ କହୁଛନ୍ତି କାହିଁକି ବ୍ରଜବାସୀମାନେ ଭଲ ପାଆନ୍ତି, କୃଷ୍ଣ ଇଜ୍ ଆଟ୍ରାକ୍ଟିଭ, ପ୍ରଭୁପାଦ ମାନେ ତାଙ୍କର ଆଚାର୍ଯ୍ୟ ନା ପୁରା ସୁନ୍ଦର, ଗୋଟେ ଗୋଟେ ପଦରେ ସେ ପୁରା ଭଗବାନ ଭଳିଆ କଥା କହିଦେଇଛନ୍ତି, ଭଗବାନ ଭଳିଆ, ସେମାନେ ବଦର ହୁଅନ୍ତି, ଦେ ଆର୍ ନଟ୍ ବଦର ଆବାଉଟ୍ ହ୍ୱେଦର କୃଷ୍ଣ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଅର୍ ନଟ୍, ଦେଟ୍ ନଟ୍ ବଦରିଂ, ବିକଜ୍ କୃଷ୍ଣ ଇଜ୍ ଆଟ୍ରାକ୍ଟିଭ, ବାସ୍ କୃଷ୍ଣ ଯଦି ଆକର୍ଷଣୀୟ, ଚାଲ ଭଲ ପାଇବାର ଅଛି, ଏତେ କୃଷ୍ଣ ଭଗବାନ, ମୁଁ ଏତେ କଥା ବୁଝିବା ପାଇଁ ଚାହେଁନି, ଆମର ପ୍ରିନ୍ସିପଲ୍ ସେଇଟା ରହିବା ଦରକାର, ହେ ନୂଆ ଛୁଆଙ୍କୁ ଯିଏ ବୁଝାଉଛ ବୁଝାଅ କୃଷ୍ଣ ଭଗବାନ ବୋଲି, ତାକୁ ଶ୍ଳୋକ ଫ୍ଲୋକ ଦେଖାଅ, ଆମକୁ ସମୟ ନାହିଁ କୃଷ୍ଣ, ତାକୁ ବୁଝ ବୁଝ ଆମ ମୁଣ୍ଡ ଚାଲିଲାଇଥିବ, କୃଷ୍ଣଙ୍କୁ ଆମର ଭଲ ପାଇବାର ସମୟ ହେଇଗଲା ନା, ବିବାହ କି ତୁମେ କହିବ, ତୁମେ ବିବାହ ହେଇଗଲ, ସ୍ୱାମୀକି କହି ସ୍ତ୍ରୀକି ତୋ ଜାତକ ଆଣେ ମୁଁ ଦେଖିବି, ତୁ କ'ଣ ତୋ ରାଶି କ'ଣ ଦେଖିବି, ତୁ ଭଲ ପାଇପାରିବୁ କି ନାହିଁ, ପିଲା ମୋତେ ଦେଇପାରିବୁ କି ନାହିଁ, ତୁ କ'ଣ ମୋତେ ଜାତକ ଦେଖି, ତୁମେ କ'ଣ ଏଇଟା କରିବ ନା ସ୍ତ୍ରୀକି ଭଲ ପାଇବ, ନା ସ୍ତ୍ରୀ ଏଇଟା କହିବ ସ୍ୱାମୀକି, ସେ ସ୍ୱାମୀକି ଭଲ ପାଇବ, ସେ କହ ତୁମେ ତୁମ ଲାଇଫ୍ ହିଷ୍ଟ୍ରିଟା ଆଣ, ତୁମେ ଛୁଆଟିବେଳେ କେଉଁ ସ୍କୁଲରେ ପଢ଼ିଥିଲ, କେଉଁ କଲେଜରେ ପଢ଼ିଥିଲ, ତୁମ ଜେଜେ କିଏ, ତୁମ ଅଜା କିଏ, ତୁମେ ବୁଝାଅ ତୁମେ ଗୋଟେ ଚରିତ୍ରବାନ ଲୋକ, ତାହେଲେ ମୁଁ ତୁମ ସାଙ୍ଗରେ ରହିବି, ସେ ସ୍ତ୍ରୀ ଏଇଟା ଖୋଜିବ, ସେ ସ୍ୱାମୀ ଜୀବନ ଲାଗେ ଭଲ ପାଇପାରିବ, ଏଟା କ'ଣ ଖୋଜିବାର ଅଛି, ଆମର ବିବାହ ହେଇଗଲେ ତ ଚାଲ, ସେ ସେଇଭଳିଆ ଆମର କୃଷ୍ଣଙ୍କ ଭକ୍ତ ହେଇଗଲେ ଆଉ ଏତେ ଏତେ ଆଉ ଖୋଜିବାର ଆମର ସମୟ ନାହିଁ, ବ୍ରଜବାସୀ ମାନେ ସେଇଆ, କୃଷ୍ଣ ଯେମିତି ଆଟ୍ରାକ୍ଟିଭ, ବାସ୍ ଚାଲ, କୃଷ୍ଣଙ୍କ ଭଳି କି ସୁନ୍ଦର ନାହାନ୍ତି, କୃଷ୍ଣ ଭଳି କି କାରୁଣ୍ୟ ନାହାନ୍ତି, କୃଷ୍ଣଙ୍କ ଭଳି କି ମର୍ସିପୁଲ ନାହାନ୍ତି, କୃପାମୟ ନାହାନ୍ତି, ଆଉ ଏତେ କଥା ଆମେ ମୁଣ୍ଡ ପୁରେଇବା ଆମ ସମୟ ନାହିଁ, ବର୍ତ୍ତମାନ ଭଲ ପାଇବାର ଅଛି, ଭଲ ପାଇବାର ଆଉ କ'ଣ ଆଉ କ'ଣ ଦେଖିବ, ଏତିକି ବ୍ରଜବାସୀ ମାନେ ଜାଣିଥିଲେ, ତାଙ୍କ ବେଶୀ କଥାରେ ମୁଣ୍ଡ ପୁରଉନଥିଲେ, ଆଉ ବଚନ ସବୁବେଳେ ଗ୍ରହଣ କରୁଥିଲେ, କାର ଗର୍ଗାଚାର୍ଯ୍ୟଙ୍କ, ସେଥିପାଇଁ କହୁଥିଲେ ନାରାୟଣ ଆବିଶ୍ୟ କୃଷ୍ଣ ଏବଂ ଅସ୍ମାକମ୍ ରକ୍ଷତି, ନାରାୟଣ କୃଷ୍ଣଙ୍କ ଦ୍ୱାରା ଆବିଷ୍ଟ ହେଇକି ଆମକୁ ରକ୍ଷା କରୁଛନ୍ତି, କୃଷ୍ଣ ଆମକୁ ରକ୍ଷା କରୁନାହାନ୍ତି, ନାରାୟଣ ରକ୍ଷା କରିଛନ୍ତି, ବ୍ରଜରେ ସବୁବେଳେ କୃଷ୍ଣ ଯାଉଥିଲେ, ମୁଁ ଥରେ ଯଦି ବ୍ରଜଭୂମିରେ ନିଜକୁ ଭଗବାନ ବୋଲି ମୋତେ ଜାଣିଦିଅନ୍ତେ, କମ୍ ସେ କମ୍ ସବୁଦିନ ପାଇଁ ମୋର ଗୋଟେ ରେକର୍ଡ ରୁହନ୍ତା, କିନ୍ତୁ ବ୍ରଜଭୂମି କେବେ ରେକର୍ଡ ରଖିଲାନି କୃଷ୍ଣ ଭଗବାନ ବୋଲି, କହିଲା 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 କୃଷ୍ଣ ବୋଲି କହିବାକୁ ଭଲ ପାଆନ୍ତିନି। ଏ ଶ୍ଳୋକ ଭୋଗରେ କେତେ କୃଷ୍ଣ ବୋଲି କୁହନ୍ତି, କହିବା ବୋଲି ଡାକନ୍ତି। ଶ୍ୟାମସୁନ୍ଦର ଗୋପୀମାନେ ଡାକିବେ ଶ୍ୟାମସୁନ୍ଦର, ବ୍ରଜ ସୁନ୍ଦର ଡାକିବେ କହିବା ନନ୍ଦଲା। ଭଗବାନ କୃଷ୍ଣ ଆମେ କହୁଛୁ, ସିଏ କହିବେନି, କାରଣ ଆମେ କୃଷ୍ଣ ବୋଲି କହିଲେ ଲୋକମାନେ ଭାବିବେ କ'ଣ କୃଷ୍ଣ କୃଷ୍ଣ ହଉଛନ୍ତି, ଭଗବାନ ସେଦିନ ଲଗେଇବାକୁ ପଡ଼ିବ, ଆଡ୍ କରିବାକୁ ପଡ଼ୁଛି। ବ୍ରଜଟ ନାହିଁ, ଭଗବାନ କେତେବେଳେ ଚେଷ୍ଟା କରିଛନ୍ତି, ବିଷ୍ଣୁ ଯେଉଁ ଠାକୁର ଲଗୁଛନ୍ତି, ଭଗବାନ କେତେବେଳେ ଚେଷ୍ଟା କରିଛନ୍ତି, ମୁଁ ଥରେ ମୋ ଐଶ୍ୱର୍ଯ୍ୟଟାକୁ ବ୍ରଜରେ ଦେଖେଇଦିଏ, ଲୋକ ମାନି ନିଅନ୍ତୁ ବ୍ରଜବାସୀମାନେ ଯେ ମୁଁ ହେଉଛି ଭଗବାନ ବୋଲି। ଭଗବାନ ପୋଷ୍ଟାକୁ ଭଗବାନ ବ୍ରଜରେ ଚାହୁଁଥିଲେ ଟିକେ ଦେଖେଇଦେବା ପାଇଁ, ବିଶ୍ୱନାଥ ଠାକୁର ଲେଖିଲେ କେତେ ବାର ଐଶ୍ୱର୍ଯ୍ୟକୁ ଡାକିଛନ୍ତି, ଟିକେ ଆସ, ସେ ବିଶ୍ୱରୂପ ଦେଖୁଛନ୍ତି ମୁଖରେ, ଦେଖୁନାହାନ୍ତି ମୁଖରେ ବିଶ୍ୱରୂପ ଦେଖୁଛନ୍ତି। କେହି ବ୍ରଜରେ ଯେତେବେଳେ ଆସିଛନ୍ତି ସବୁବେଳେ ପରାସ୍ତ ହେଇକି ଯାଇଛନ୍ତି, ସବୁବେଳେ ପରାସ୍ତ ହେଇକି ପଳାନ୍ତି, କାରଣ ବ୍ରଜବାସୀମାନଙ୍କର ଯେଉଁ ପ୍ରେମ ଆଗରେ, ସବୁବେଳେ ଶୁଦ୍ଧ ପ୍ରେମ ଆଗରେ ସବୁ ହାରିକି ଯାଇଛନ୍ତି, ଐଶ୍ୱର୍ଯ୍ୟ ବି ହାରିଯାଇଛନ୍ତି। ବ୍ରଜବାସୀମାନେ କେବଳ ଭଲ ପାଇ ଶିଖିଛନ୍ତି, ପ୍ରେମରେ ଗୋଟେ ପୋଷ୍ଟ ଦରକାର ନାହିଁ, କ'ଣ ବୁଝିପାରୁଛନ୍ତି କି ନାହିଁ। ପ୍ରେମରେ ଅଫିସର, ଗୋଟେ ଆଇଏଏସ୍ ଅଫିସର ସ୍ତ୍ରୀ, ସିଏ ତାହେଲେ ତା ସ୍ୱାମୀକୁ ଭଲ ପାଉଛି, ସିଏ ମୋ ସ୍ୱାମୀ ଆଇଏଏସ୍, ସେ ଆଇଏଏସ୍ କ'ଣ ଆଇଏଏସ୍ ଭାବରେ ଭଲ ପାଉଛି, ତା ସ୍ୱାମୀ ଡିଜି, ସେ ଡିଜି ଭାବରେ ଭଲ ପାଉଛି, ତା ସ୍ତ୍ରୀ ତାହେଲେ ଭଲ ପାଉଛି, କେମିତି ଭଲ ପାଉଛି, ତା ପୋଷ୍ଟକୁ ଭଲ ପାଉନି, ତାର ସମ୍ପର୍କ, ତାର ବ୍ୟକ୍ତିତ୍ୱ ତାକୁ ଭଲ ପାଉଛି। ପୋଷ୍ଟକୁ ରଖ, ତୁମେ ଆଇଏଏସ୍ ଅଫିସର, ତୁମ କେଉଁଠି ଅଫିସରେ, ମୋ ଘରେ ତ ନୁହେଁ, ମୋ ଘରେ ତୁମେ ମୋର ସ୍ୱାମୀ, ବ୍ରଜରେ ଥିଲା ଏଇ ଭାବ, ଭଗବାନ ଭଗବାନ ତୁମର, ତୁମ ଭଗବାନ ସେ ବୈକୁଣ୍ଠରେ, ଆମ ଆମ ଜାଗାରେ ଭଗବାନ ତ ଦରକାର, ଯା ଭଗବାନ ଆମ ପାଖରେ, ଭଗବାନ ଆମ ପାଖରେ ତୁମେ ନନ୍ଦଲାଲ, ଆଉ ବେଶୀ ପୋଷ୍ଟ ଆମକୁ ଦେଇପାରିବିନି ତୁମକୁ, ଏ ହେଲା ବ୍ରଜ। ଆଉ ସେଠି ଇନ୍ଦ୍ର କିଏ କ'ଣ ବୁଝିବ, ସେଠି ବ୍ରଜବାସୀମାନେ ସେମାନେ କେବଳ କୃଷ୍ଣ ଜାଣିଛନ୍ତି, ଆଉ ଆମକୁ ରକ୍ଷା କରିବେ ନାରାୟଣ କୃଷ୍ଣଙ୍କ ମାଧ୍ୟମରେ, ତାଙ୍କ ଦେହରେ ଆବିଷେକ, ଯେମିତି ବାସୁଳି ଆମର କ'ଣ କହୁଛନ୍ତି, ଆମର କ'ଣ କାଳିସି ଲାଗିଲା ଭଳିଆ, ତାଙ୍କ ଦେହରେ କୃଷ୍ଣଙ୍କ ଦେହରେ କାଳିସି ପଶିବେ, କିଏ ସେ କାଳିସି ହେଉଛନ୍ତି, ତାଙ୍କ ଦେହରେ ପଶୁଛନ୍ତି ନାରାୟଣ, ଯେହେତୁ ବିପଦ ଆସୁଛି, ତାପରେ ପୁଣି ନାରାୟଣ ପଳାଉଛନ୍ତି, କୃଷ୍ଣ କୃଷ୍ଣ, ଆଉ କ'ଣ କୃଷ୍ଣ ତ ନାହିଁ, କାହ୍ନା କାହ୍ନା ତାର କାହ୍ନା, ଆଉ ସେଥିପାଇଁ ସେମାନେ ସବୁ ଆସିଲେ, ଆସିକି କହିଲେ ନାହିଁ ଆପଣ ହିଁ ଆମକୁ ରକ୍ଷା କରିପାରିବେ, ତ୍ରାତୁ ମହର୍ଷି, ଆପଣ ହିଁ ସମର୍ଥ, ସମସ୍ତେ ଆସିଲେ। ତାର କୃଷ୍ଣ ଚିନ୍ତା କଲେ ବର୍ତ୍ତମାନ, ଆଉ କୃଷ୍ଣ ସେ ପର୍ଯ୍ୟନ୍ତ କିଛି ବିଶେଷ ଚିନ୍ତା କରୁନଥିଲେ, କ'ଣ ହବ ପ୍ରକୃତରେ, କିଏ ଏ ବର୍ଷଟା କରୁଛି, ବ୍ରଜବାସୀମାନଙ୍କ ଥରୁ ଜାଣିଦେଲେ ଏମାନେ ପୀଡ଼ା ପାଉଛନ୍ତି, ଇନ୍ଦ୍ରଙ୍କର ଏଇଟା କାର୍ଯ୍ୟ, ଆଉ ବ୍ରଜବାସୀମାନେ ପ୍ରଥମେ ଜାଣିଦେଲେ ଏଇଟା ଇନ୍ଦ୍ରଙ୍କର କାର୍ଯ୍ୟ, ବିଶ୍ୱାସଟା ଆଗେ ଜାଣି ଦରକାର ନା, ଜଣଙ୍କ ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, କ'ଣ ତା ପୂର୍ବବୋଧ, ଅବଶ୍ୟ ରଖିବେ କୃଷ୍ଣ, ହଁ ଦୈନ୍ୟ ଆତ୍ମ ନିବେଦନ ଗୋପୃତେ ବରଣ, ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ତାପରେ ଦୈନ୍ୟ ଆତ୍ମ ନିବେଦନ ଗୋପୃତେ ବରଣ, ଅବଶ୍ୟ ରଖିବେ କୃଷ୍ଣ, ତାପରେ ସୁନ୍ଦର ପଦ ଅଛି ଭକ୍ତି ତାଙ୍କର ନାମ ଭଣତିରେ ପଦଗୁଡ଼ା ମନେ ରଖିବା ଦରକାର ନା, ସବୁ ଭକ୍ତି ଅନୁକୂଳ ମାତ୍ର କାର୍ଯ୍ୟ ସ୍ୱୀକାର, ଭକ୍ତି ପ୍ରତିକୂଳ ଭାବ ବର୍ଜନ ଅଙ୍ଗୀକାର, ଷଡ଼ଙ୍ଗ ଶରଣାଙ୍ଗତି ହୋଇବେ ଯାର, ତାହାର ପ୍ରାର୍ଥନା ଶୁଣେ ଶ୍ରୀ ନନ୍ଦ କୁମାର। ତାପରେ ରୂପ ସନାତନ ପଦେ ଦନ୍ତେ ତୃଣ ଧରି ଭକତି ବିନୋଦ ବୋଲେ ଦୁଇ କର ଯୋଡ଼ି, କାନ୍ଦିଆ କାନ୍ଦିଆ ବୋଲେ ଅମିତ ଅଧମ ଶିଖାଏ ଶରଣାଙ୍ଗତି କର ହେ ଉତ୍ତମ। କୋଉଠି ବୈଷ୍ଣବ ଧରିଲେ କେଉଁଠୁ ଜଣେ ଶରଣାଙ୍ଗତି ଶିଖିବ, ଭଗବାନଙ୍କ ପ୍ରତି ବିଶ୍ୱାସ କେମିତି କରିପାରିବେ, ସେ ବିଶ୍ୱାସଟା ଏମିତି ଆମ କତିରେ ଯୋଉ ବିଶ୍ୱାସ ଅଛି ସେଇ ବିଶ୍ୱାସରେ ଭଗବାନ ମିଳିବେନି, ଅଛି ବିଶ୍ୱାସ, ବିଶ୍ୱାସ ନାହିଁ ତିଳକ ଲଗୁଛେ କେମିତି, ମାଳି ଲଗୁଛେ କେମିତି, ଆମ ପାଖରେ ଯୋଉ ଯେତିକି ବିଶ୍ୱାସ ଅଛି ସେଇଟା ସମ୍ପଦ ପାଇଁ ଯଥେଷ୍ଟ, ଖାଇବା ପିଇବା ଭଲ ସବୁ ସବୁ ପ୍ରକାର ବ୍ୟବସ୍ଥା ଅଛି, ସେତେବେଳେ ଆମର ବିଶ୍ୱାସଟା ବଢ଼ୁଛି, ବିପଦ ଆସିଗଲେ ହବନି, ସେ ବିଶ୍ୱାସରେ କାମ ଚାଲିବନି। ଶରଣାଙ୍ଗତି ଦଳ ଜଣେ ସମ୍ପୂର୍ଣ୍ଣ ପୂର୍ଣ୍ଣ ଶରଣାଙ୍ଗତି ବୈଷ୍ଣବ ଆଶ୍ରୟ ରହି ପୂର୍ଣ୍ଣ, ଯାହା ଭକ୍ତି ପୂର୍ଣ୍ଣ ଶରଣାଙ୍ଗତିର ଡେଫିନେସନ୍ ଦେଇଦେଲେ ନା, ତୁମର ଇଚ୍ଛା ମୋର ଜନ୍ମ ମରଣ, ମୋର ମରଣ ହଉ, ମୋର ରୋଗ ହଉ, ମୋର ଶୋକ ହଉ, ମୋର ଗରିବ ହେଇଯାଏ, ମୁଁ ଯାହା ବି ହୁଏ ଆପଣଙ୍କ ଇଚ୍ଛା, ଯେତିକି ବିଶ୍ୱାସ ଅଛି ସେ ବିଶ୍ୱାସରେ ସନ୍ତୁଷ୍ଟ ହେବା କଥା ନୁହେଁ, ଏତିକି ବିଶ୍ୱାସରେ ଆମ କାମ ଚାଲିବନି, କୃଷ୍ଣଙ୍କର ଭକ୍ତ ବା କୃଷ୍ଣଙ୍କୁ ପାଇବାକୁ ହେଲେ ଏଇଭଳି ବିଶ୍ୱାସ, ଅତୁଟ ବିଶ୍ୱାସ, ଆଉ ସେଇ ବିଶ୍ୱାସ ପାଖରେ ହିଁ କୃଷ୍ଣ ମଥା ନଇଁ ଦିଅନ୍ତି। ବ୍ରଜବାସୀମାନଙ୍କର ପ୍ରେମର ଏଇଟା ପରୀକ୍ଷା ଥିଲା, ସେ ଇନ୍ଦ୍ର ଜାଣିପାରୁଛନ୍ତି, ଇନ୍ଦ୍ର ବର୍ଷା କରୁଛନ୍ତି, କିନ୍ତୁ ଇନ୍ଦ୍ରକୁ ପ୍ରଣାମ ଗୋଟିଏ ପ୍ରଣାମ ବି କଲେନି, ଆମେ ଆମର ଭୁଲ ହେଇଯାଇଛି, ନାହିଁ ଆମେ କୃଷ୍ଣଙ୍କର ଶରଣ ଯିବୁ। ଇନ୍ଦ୍ରକୁ ତ ପ୍ରାର୍ଥନା କରି ପାରିଥାନ୍ତେ ନା, ମୋର ବୋଲି ଭୁଲ ହେଇଗଲା, ନାହିଁ କୃଷ୍ଣ ଆମର ଅଛନ୍ତି। ଏଇଟା ହେଉଛି ବିଶ୍ୱାସ, ଏଇ ବିଶ୍ୱାସରେ ଭଗବାନ ବିଡ଼ନ୍ତି, ଏଇ ବିଶ୍ୱାସରେ ଭଗବାନ ବସ ହୁଅନ୍ତି। ଜଣେ ଭକ୍ତ ସବୁବେଳେ ଏତେ ଦୁଃଖୀ ସେ ନୁହେଁ, ଭକ୍ତର ଗୋଟେ ତାକୁ ଗୋଟେ ସୁଖର ଦ୍ୱାର ଦେଶରେ ଛାଡ଼ି ଦିଆ ହେଇଛି, କେବଳ ଏଣ୍ଟ୍ରି କରିବାର ଅଛି, ଆଉ ବୁଝିପାରୁଛନ୍ତି କି, ଗୋଟେ ଜାଗାରେ ଖାଲି ସୁଖ ଭରି ହେଇକି ରହିଛି, ପୁରା ପୁରା କେବଳ ସୁଖ ଶାନ୍ତି ଭରି ହେଇକି ରହିଛି, ତାର ଦ୍ୱାର ଦେଶ ତୁମକୁ ଛାଡ଼ି ଦିଆଗଲା, ତୁମେ ଖାଲି ପଶିବାର ଅଛି ଭିତରୁ, ଏଣ୍ଟ୍ରି କରିବାର ଅଛି, ଭକ୍ତି ହେଉଛି ସେଇଟା। ଆଉ ତା ଭିତରେ ସବୁଠୁ ବଡ଼ ପଏଣ୍ଟ ହେଲା ଏଇଟା, ଗୋଟେ ଯେକୌଣସି କଣ୍ଡିସନରେ, ଯେକୌଣସି ଜୀବନରେ, ଜୀବନରେ ଯେକୌଣସି ମୁହୂର୍ତ୍ତରେ କୃଷ୍ଣ ମୋର ପାଖରେ ଅଛନ୍ତି, ଗୁରୁ ଆଉ କୃଷ୍ଣ ମୋ ପାଖରେ ଅଛନ୍ତି। ଏ ରିଏଲାଇଜେସନଟା ହେଉଛି ତୁମର ଜୀବନର ସୁଖ। ଏତିକି ତ ମିସ୍ କଲ ତ, ଆଉ ତୁମେ ଯେତେ ଯାହା କରୁଛ କର, ସବୁ ଖାଲି ତୁମକୁ ଲାଗିବ ବହୁତ କଠିନ, ବହୁତ ଲାଗୁଛି ଏଇଟା ହବ ଏଇଟା ନାହିଁ ସନ୍ଦେହ, ଏଇଭଳି ବିଶ୍ୱାସରେ ହିଁ କୃଷ୍ଣ ବସ ହୁଅନ୍ତି। ଠିକ ଅଛି, ଆସନ୍ତାକାଲି ଆମେ ଶୁଣିବା ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ବହୁତ।